नमो भगवते वासुदेवाय। श्रीमद् भगवद गीतार द्वितीय अध्याय मन श्रवण करथले कि बळी कर्म करिवार कुशल कि बळी कर्म करके व्यक्ति बंधन पड़बनी कर्म एत जटिल गुणातीत पुरुष बिना गुणयुक्त व्यक्ति जी तीन गुण भितर अच्छे से कर्म कला मान से बंधन पड़ज भक्तिर सिद्धांत हिसाब से पुण्यटा भी गोटे बंधन पापटा भी गोटे बंधन तेना जो गुणातीत पुरुष ना तार कर्मटा शुद्ध हो पार ना कर्म बंधन में पड़ो तेना जे व्यक्ति कर्म बंधन वर्णाश्रम व्यवस्था थिला बेले कर्म बंधन केमती न पड़ो तार उपाय दौरान बुद्धि जोग हो तुम कर्म कर बुद्धि जुग स्थिर कर्मफल प्रति अनासक्त रु कर्तृत्व अभिमान त्याग कर समत्व रख जोगस्त आठ समत्व या परवर्त श्लोक जोगस्त पूर्व कही जोगस्त ही कर्म कर कारण कर्म करने द्वारा गोटे कर्तृत्व अभिमान आसे एवं कर्म करिबा द्वारा द्वितीय गोटे दोष रहे फल पाइबार आशाटा रहे कर्म कर फल प्राप्ति आशा न रखा केवल गुणातीत पुरुष मान प्रायत यह सब लक्षण ना प्रायत कर्म कला मैंने व्यक्ति तार फल आशा रखे से तार बुद्धिटा स्थिर हो पारे ना आत्मदत्त से कृपणा फल हे तबे से जन्ममृत चक्र पुणी पड़ पुणी स्वर धारण कर शुद्ध हो पारे ना कर्म प्रति तार आसक्ति रहे जिते दक्ष भाव जो सुंदर भाव कर्म कले भी संसार सांसारिक नियम हिसाब से बहुत प्रशंसा कराए कि परमार्थ दृष्टि तार मूल्य किसी ना बोली कहले चले किए भल घर करे बहुत बड़े भल कोठा कर बहुत कि धन रोजगार कर बहुत बड़े सम्मान अच्छी बाह्य जगत जागतिक दृष्टि यार मूल्य कि थपे कि परमार्थ दृष्टि किसी मूल्य ना कृपणा फल है तब से पुणी जन्ममृत चक्र को बल से सुंदर कार्य करू बा असुंदर कार्य करू तेणु कर्म करिवार कौशल को पूर्व अध्याय कही बर्तमान पुनः ताको आहरी विशद भाव व्याख्या कर बुद्धि जोग जहातीत उभे सुकृत दुष्कृत तस्मा जोगाय जुज्यस्य योग कर्म सुकौशलम जोग कर्म सुकौशलम जोग कर्म कौशल कहते जुगजुक्त ही कमी कर्म करवा दरकार शरीर पर केवल चेतन शरीर टाक रक्षा करने शरीर व्यवस्था पर संसार पर केवल कर्म करवाटा जुगजुक्त अवस्था ना से धर्म बोली भाव उचित ना शारीरिक धर्म धर्म मान शारीरिक धर्म जो ड्यूटी कह जाए शारीरिक धर्म आत्मार ड्यूटी कथ केवल समाज लोक जानती ना दार्शनिक मान जानते ना वैज्ञानिक मान जानते ना कि बड़ बड़ लोक नेता मान भी जानते ना केवल शारीरिक कर्म ही जगत लोक कर्म बोली जानते बहुत प्राधान्य दिखती जहां बर्तमान चलिए शरीर पर ना बड़ 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 मेडिकल खोला बड़ बड़ स्टेडियम कर शरीर पर आत्मा कि आत्मार कौन लाभ अच्छे ये ना संसार भी चलता जो बड़ बड़ स्टेडियम ना मेडिकल ना भुवनेश्वर सिटी ना कटक ना जो लोक मरी जाते ना कौन से चलता लोक मैंने शांति जब सब सहराभिमुखी हेले रजगुणी तमगुणी हेले निशाशक्त हेले भ्रष्टाचारी हेले चरित्रहीन हेले कारण सामाजिक बंधन रु बाहरी गले ना गोटे सामाजिक बंधन श्रृंखला थिला से बाहरी गले स्वतंत्र हो गले सामाजिक श्रृंखला जो बाहरी गला माने ताको कंट्रोल करि होवनी समाज रे श्रृंखला रे गां गोले रे सब आगुरु दादा खुड़ी बंधु बांधव से आ इंडिपेंडेंट किसी काम करि होवनी जगी जाउतले बर्तमान कोन से इंडिपेंडेंट हो गले स्वतंत्र जन चाकरी कला आगे तो पुह मैंने जा कर झील भी चाक्री कले पाठ पढ़ले किए कौन कर देखो सीट कौन सामाजिक श्रृंखला अच्छे किए कत उठु किए कौन खाऊ किए कौन जाऊँ किए देखु सब वर्णाश्रम व्यवस्था सब भूसुड़ी जाए कलिजुगर आसुरिक वर्णाश्रम खाली ना को वर्ण आश्रम रही थोड़ा सब आसुरिक वर्णाश्रम पशीगला खाली ना को वर्ण आश्रम रही जाति पति गुड़ा खाली ना को रही सब आसुरिक स्वभाव रही पूरा भूसुड़ी जाए पूरा वर्णाश्रम सिस्टम जो वर्णाश्रम जो आम व्यवस्था भांगी जाए परमार्थ पथर प्रगति कर बहुत कष्ट ଗୋଟେ ରିଏଲ ସ୍ପିରିଚୁଆଲ ପର୍ସନ ବା ଗୋଟେ କଲଚର ପର୍ସନ ପାଇଁ ଏଠି ବହୁତ କଷ୍ଟ ହେଇଯିବ, କାହିଁକି ବର୍ଣ୍ଣାଶ୍ରମ ସିଷ୍ଟମଟା ଠିକ୍ ଭାବରେ ନାହିଁ, ବର୍ଣ୍ଣାଶ୍ରମ ବ୍ୟବସ୍ଥା ଠିକ୍ ନରହିଲେ ଗୋଟେ ସ୍ପିରିଟଟା ଭାଙ୍ଗଲା ନା, ଗୋଟେ କ୍ଷତ୍ରିୟର କ୍ଷତ୍ରିୟ ସ୍ପିରିଟ ନାହିଁ, ବ୍ରାହ୍ମଣର ବ୍ରାହ୍ମଣ ସ୍ପିରିଟ ନାହିଁ, ବୈଶ୍ୟର ବୈଶ୍ୟ ସ୍ପିରିଟ ନାହିଁ, ଶୂଦ୍ରର ଶୂଦ୍ର ବି ଶୂଦ୍ର ସ୍ପିରିଟ ନାହିଁ। ବର୍ତ୍ତମାନ ଫିଫ୍ଥ କାଟାଗୋରି ଜିଗ୍ମଦେବ କୁହନ୍ତି କଳିଯୁଗରେ ଭଲ ଗୋଟେ ଶୂଦ୍ର ମିଳିବା ବି ସମ୍ଭବ ନାହିଁ, ଏଇଟା ମିଛ କହୁଛନ୍ତି, ଶୂଦ୍ର ମିଛ କହିବନି, ସେବକ ହବ, ଏ ପ୍ରାୟ ସବୁ ମିଥ୍ୟାଗାରେ ଚିଟିଂ କରୁଛନ୍ତି। ଏଇ ଲୋକମାନଙ୍କର କ'ଣ ପରମାର୍ଥ ପ୍ରଗତି ହବ? ସେଥିପାଇଁ ଚୈତନ୍ୟ ମହାପ୍ରଭୁ ଜାଣି କେବଳ ଗୋଟିଏ ଜିନିଷ ଧରିକି ଆସିଲେ, ଏଇ ଚାରିବର୍ଣ୍ଣ ଆଶ୍ରମର ଯେଉଁ ବ୍ୟବସ୍ଥାକୁ ଶୃଙ୍ଖଳିତ କରି ତାଙ୍କ ପରମାର୍ଥ ପର୍ବକୁ ଆଣିବା ଏଇଟା ପ୍ରାକ୍ଟିକାଲି ଇମ୍ପସିବୁଲ, କିଏ ବି ଗ୍ରହଣ କରିପାରିବେନି, ସେଥିପାଇଁ ପୁରୁଣା କଥାକୁ ଲୋକମାନେ ବିରକ୍ତ ହେଉଛନ୍ତି। ସେମାନେ ସେ ଟ୍ରାଡିସନ ଭାବ ଯାଇପାରିବେ, କିଛି କିଛି ଚାଷ କରିପାରିବେନି, କି ଗାଁ ରହିପାରିବେନି, କେହି ଗୋଟେ ସାଧା ଜୀବନ ଯାକୁ ସରଳ ଜୀବନ କେହି ଚାହୁଁନାହାନ୍ତି, କେହି ବି ଚାହୁଁନାହାନ୍ତି, ଆଉ ହେଲେ ପ୍ରାକ୍ଟିକାଲ ବର୍ତ୍ତମାନ ହେଇପାରୁନି। ସେ ମହାପ୍ରଭୁ ଦେଖିଲେ ଏମାନେ ବର୍ଣ୍ଣାଶ୍ରମ ସିଷ୍ଟମ ହିସାବରେ ଶୃଙ୍ଖଳିତ ହେଇକି ପାଇବାଟା ଗୋଟେ ଭକ୍ତି ମାର୍ଗକୁ ଆସିବାଟା ବହୁତ କଷ୍ଟ, ସେମାନେ ତାଙ୍କୁ ଗୋଟେ ବଡ଼ ଜିନିଷ ଦେଲେ, ନାମଟାକୁ ଦେଲେ ହରେ କୃଷ୍ଣ 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 ହରେ 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 ରାମ 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 ହରେ। ଏ ନାମ ଦ୍ୱାରା ତାର ସଂସ୍କାର ଯଦି କିଛି ଆସିବ ଆସିବ, ଯଦି ଠିକଣା ଭାବରେ ଆମେ ଗଲେ ଗୁରୁପାଦ ଆଶ୍ରୟ କରି ଆଉ ଭଗବାନଙ୍କ ସେବାରେ ଲାଗିଲେ, ତାର ଗୁଣ ଯୋଗୁଁ ହିସାବରେ ସେ ସେବା କଲେ ତାର କିଛି ପରିବର୍ତ୍ତନ ହେଇପାରିବ, ନହେଲେ ସ୍ପିରିଟ ତ ନାହିଁ। ଆଉ ଗୁଣ ଭିତରେ ତୁମର ଗୁଣଟା ଏତେ ବଳବାନ ସେଥିରେ ପ୍ରବେଶ କରିଛି, ଯେମିତି ଆମର ଅଶ୍ୱତ୍ଥାମା କାର ଦ୍ରୋଣାଚାର୍ଯ୍ୟଙ୍କର ପୁତ୍ର, ଦ୍ରୋଣାଚାର୍ଯ୍ୟଙ୍କ ପୁତ୍ର ଅଶ୍ୱତ୍ଥାମା ନା, ଅଶ୍ୱତ୍ଥାମା ବ୍ରାହ୍ମଣ, ସେ ବ୍ରାହ୍ମଣ କିନ୍ତୁ ସ୍ପିରିଟ କ'ଣ ଥିଲା, କ୍ଷତ୍ରିୟ ସ୍ପିରିଟ ପଳେଇବା, ଏଇଟା ଗୋଟେ ସିଷ୍ଟମ ନୁହେଁ। ଗୁଣଟା ଏତେ ବଳବାନ କାହା ଭିତରେ କ'ଣ ପ୍ରବେଶ କରିଯିବ କିଛି କହିହବନି। ତେଣୁ ପରମାର୍ଥ ପଥରେ ଆମେ ଯୋଉ ଯାଉଛେ, ପ୍ରକୃତରେ ନାମକୁ ଆମେ ଯଦି ଆଶ୍ରୟ କରିବା, ଭକ୍ତିଟା ଏଇ ବର୍ଣ୍ଣାଶ୍ରମ ସିଷ୍ଟମର ଉର୍ଦ୍ଧ୍ୱରେ, କିନ୍ତୁ ବର୍ଣ୍ଣାଶ୍ରମ ସିଷ୍ଟମଟା କ'ଣ କରେ, ଆମକୁ ସାହାଯ୍ୟ କରେ, ଶୃଙ୍ଖଳିତ ଯେଉଁମାନେ ବର୍ଣ୍ଣାଶ୍ରମର ଶୃଙ୍ଖଳିତ ସେମାନେ ଭକ୍ତିର ପ୍ରୋଗ୍ରେସଟା କରିପାରିବେ, କାରଣ ତାଙ୍କର ଗୋଟେ ଫାଉଣ୍ଡେସନଟା ଅଛି। ବର୍ତ୍ତମାନ କ'ଣ ତୁମକୁ ଫାଉଣ୍ଡେସନ ଡାଳିବାକୁ ପଡ଼ିବ, ତାପରେ ସୌଧ ତିଆରି କରିବାକୁ ପଡ଼ିବ। ବର୍ତ୍ତମାନ ଏଇଟା ଏଥିପାଇଁ କଷ୍ଟ ହେଉଛି ଭକ୍ତିଟା, ଯେତେ ଜଣେ ପ୍ରଶ୍ନ କରେ କାହିଁକି ଆମେ ଭକ୍ତିର ପ୍ରଗତି ହେଇପାରୁନି, ପ୍ରଗତିର ଅସୁବିଧା ହେଉଛି, ଫାଉଣ୍ଡେସନଟା ନାହିଁ। ସେଥିପାଇଁ ବର୍ତ୍ତମାନ କ'ଣ ଫାଉଣ୍ଡେସନ ପକେଇବାକୁ ପଡ଼ିବ, ପୁଣି ଶୋଧ ନିର୍ମାଣ କରିବାକୁ ପଡ଼ିବ। ବର୍ଣ୍ଣାଶ୍ରମର ଫାଉଣ୍ଡେସନଟା କ'ଣ ନାହିଁ, ବର୍ଣ୍ଣାଶ୍ରମର ଫାଉଣ୍ଡେସନଟା ଥିଲା ବ୍ରହ୍ମଚର୍ଯ୍ୟ, ବର୍ଣ୍ଣାଶ୍ରମ ସିଷ୍ଟମର ସେ ବ୍ରାହ୍ମଣ ହଉ କ୍ଷତ୍ରିୟ ହଉ ବୈଶ୍ୟ ହଉ ଶୂଦ୍ର ହଉ ଆଶ୍ରମ ଯେଉଁ ସିଷ୍ଟମ ହଉ, କାରଣ ସେ ମାନବଟା ଯେତେବେଳେ ପ୍ରଥମ ତା ଜୀବନଟା ହେଉଛି ବ୍ରହ୍ମଚାରୀ ସିଷ୍ଟମ ନା, ଆଗେ ତ କମସେ କମ 18 ବର୍ଷ ପର୍ଯ୍ୟନ୍ତ 25 ବର୍ଷ ପର୍ଯ୍ୟନ୍ତ, ଆଗରୁ ତ 15-17 ବର୍ଷରେ ବିବାହ ହେଉଥିଲେ, ସେଥିପାଇଁ ସେମାନଙ୍କ କୌଣସି ନାରୀ ସହିତ ସମ୍ପର୍କ ରଖୁନଥିଲେ, ନାରୀ ଗୋଟେ ପୁରୁଷ ସହିତ ସମ୍ପର୍କ ରଖୁନଥିଲେ, ଯାହାଦ୍ୱାରା ତାଙ୍କର ଇନ୍ଦ୍ରିୟ ମନ ଗୁଡ଼ିକ ଭକ୍ତି ପ୍ରତି ନ ଲାଗିଲେ ବି କର୍ତ୍ତବ୍ୟ କର୍ମ ପ୍ରତି ତାଙ୍କର ଗୋଟେ ଗୋଟେ ଜାଗାକୁ ପରଫେକ୍ଟଲି ଡ୍ୟୁଟି ସେମାନେ ଜାଣୁଥିଲେ, ସ୍ଥିର ଚିତ୍ତ ରହୁଥିଲେ। ତେଣୁ କାମନାର ପ୍ରୟୋଗ ଯେତେବେଳେ ବ୍ୟକ୍ତି ଯେତେବେଳେ ଅତ୍ୟନ୍ତ କାମି ହେଇଯାଉଛନ୍ତି, ତାର ସବୁ ସବୁ ଗୁଣ ଗୁଡ଼ା ପଳେଇଯିବ, ଗୋଟିଏ ଜିନିଷ ସବୁ ଜିନିଷକୁ ଖାଇଦିଏ, ସେଇଟା ହେଉଛି ଲଷ୍ଟ। କିଂ ବିଦା କିଂ ତପସ୍ୟା କିଂ ତ୍ୟାଗେନ ଶ୍ରୁତି ନ ବା କିଂ ବିଭକ୍ତି ନ ମୋ ସ୍ତ୍ରୀବିଜସ୍ୟ ମନହୃତମ। ଯେଉଁ ପୁରୁଷର ସ୍ତ୍ରୀ ମନ ହରଣ କରିନେଇଛି, କିମ୍ବା ଯେଉଁ ସ୍ତ୍ରୀର ପୁରୁଷ ମନ ହରଣ କରିଦେଇଛି, ଏଇଟା ଦୁଇ ଜଣ ପଡ଼ିଯିବ। ସୁଖଦେବ ଗୋସ୍ୱାମୀ ନାରୀମାନଙ୍କ କଥା କେବଳ କହୁନାହାନ୍ତି, ସେ ଉଭୟ ସେ କାରଣ ସେ ସାଧୁନା, ସେ କାହିଁ ନାରୀଙ୍କ କଥା କହିବାକୁ ଯିବ, ସେ ପୁରୁଷ କଥା କହୁଥିଲେ, ସେ ତ ନାରୀମାନେ ବି ବୁଝିନେବା ଦରକାର। ଭକ୍ତିମତି ନାରୀ ପାଇଁ ଅଭକ୍ତ ପୁରୁଷ ମାୟା, ଭକ୍ତମାନ ପୁରୁଷ ପାଇଁ ଅଭକ୍ତ ନାରୀ ହେଉଛି ମାୟା, ମାୟାଟା ଉଭୟ ଲାଗେ, କେବଳ ସ୍ତ୍ରୀ ଯେ ମାୟା ସେମିତି ନୁହେଁ, ପୁରୁଷ ହିଁ ମାୟା, ଯିଏ ଯାହାର ଭକ୍ତିର ବାଧକ ହେଲା ସେ ହେଉଛି ତାର ପାଇଁ ମାୟା, ସବୁ ନଷ୍ଟ ହେଇଯିବ। କାମନାଟା ଯେତେବେଳେ ଗୋଟେ ପ୍ରବଳ ହେଇଗଲା ବର୍ଣ୍ଣାଶ୍ରମ ସିଷ୍ଟମଟା, ଏଇଟା ବର୍ତ୍ତମାନ ଗୋଟେ ପ୍ରୋବ୍ଲେମ ନା, ଆଉ ସେ କେତେ କ'ଣ ସେ ଷ୍ଟ୍ରଗଲିଂ କରୁଛି ସବୁ, ଆଉ ଭଗବାନ ଜାଣିଛନ୍ତି ଏଗୁଡ଼ାକ, ଆମେ ଯେତେବେଳେ ଆସୁଥିଲୁ ସବୁ ମୋତେ ହସ ଲାଗେ, ଏଗୁଡ଼ା ମୁଁ ଏଗୁଡ଼ା ବିଶ୍ୱାସ ବି କରୁନଥିଲି, ଆମେ ସେ ଜୟନ୍ତୀ ଲୋକ କହୁଥିଲୁ 4ଟା ନିୟମ ଶୁଣୁଥିଲୁ, ସେ ଇଲିସିଟ ସେକ୍ସ ଯେଉଁଟା ଅବୈଧ ଯୌନ ସମ୍ପର୍କ ଶୁଣିଲେ ମୋତେ ହସ ଲାଗେ, ଏଇଟା ଗୋଟେ କ'ଣ ନିୟମ ରଖାଯାଇଛି, ଏମିତି କ'ଣ ହୁଏ ନା କ'ଣ ସଂସାରରେ, ଆମେ କେବେ ବି ଏଇଟା ଆମେ ଜାଣିବି ନଥିଲୁ, ସେ ସମୟରେ ଆମେ ଜାଣିବି ନଥିଲୁ କି ଆମର ବିଚାର ବି ଏଇଟା ନଥିଲା, ପୁଣି ଧର୍ମ ନା ଏଇଟା ଏଇଟା କି ଜାଣିନଥିଲୁ, ସେଇଟା ସମାଜରେ ଏଇଟା ଘୃଣ୍ୟ ଜିନିଷ, ସମାଜରେ ମେଟେରିଆଲ ୱାର୍ଲଡରେ ଏଇଟା ଘୃଣ୍ୟ ଜିନିଷ ଥିଲା, ହ୍ୱାଟ ଟୁ ସ୍ପିକ୍ ଅଫ୍ ସ୍ପିରିଚୁଆଲ, ଏଇଟା ଗୋଟେ ଆଧ୍ୟାତ୍ମିକ ଜଗତ, ଭଗବାନଙ୍କ ନାମରେ ସବୁ କିଛି କରିହବନି, ଏଇଟା ସବୁ ପାପ, ଭୟଙ୍କର ପାପ, ନର୍କକୁ ହିଁ ଷ୍ଟ୍ରେଟ, ଜଣେ ବ୍ୟକ୍ତି ସିଧା ନର୍କକୁ ଯିବ ଏଥିରେ। ତେଣୁ ଏଇ ବର୍ଣ୍ଣାଶ୍ରମର ଯେଉଁ ବ୍ରହ୍ମଚାରୀ ସିଷ୍ଟମଟା ରହିଲା, ଏଇଟା ତ ଭାଙ୍ଗିଗଲା ନା, ପ୍ରଥମେ ତୁ ବିଭାବନା ଠିକ୍ ଆଟଲିଷ୍ଟ 25 ଇୟର୍ ପର୍ଯ୍ୟନ୍ତ ତୁମେ କଣ୍ଟ୍ରୋଲ୍ ରୁହ, କୌଣସି ସମ୍ପର୍କ ରଖନି, ନହେଲେ ତୁମର କ'ଣ ସବୁ ଗୁଣ ନଷ୍ଟ ହେଇଯିବ। କିଂ ବିଦୟା କିଂ ତପସ୍ୟା, ସେ କେତେ ତପସ୍ୟା ହେଇଥାଉ, କେତେ ଗୋଟେ ବିଦ୍ୟମାନ ହେଇଥାଉ, କିଂ ତ୍ୟାଗେ ନ, ବହୁତ ଗୋଟେ ତ୍ୟାଗୀ ହେଇଛି, ଶ୍ରୁତେ ନବା, ବହୁତ ଶ୍ରୁତି ଶାସ୍ତ୍ର ଜାଣିଛି ବା ଶ୍ରବଣ କରୁଛି, ଜ୍ଞାନ ତାର ଅଛି। କିଂ ବିଭକ୍ତେନ ମୌନେନ, ସେ ଏକାନ୍ତ ରହୁଛି, ବିଭକ୍ତ ରହୁଛି, ମୌନେନ ବହୁତ କଥାବାର୍ତ୍ତା କରୁନି, ସ୍ତ୍ରୀ ବି ଯଶ୍ୟ ମନ ରୁତମ, ତାର ସବୁ ଏକା ରହିଯିବ। ଯାହା ମନରେ ନାରୀ ରହିଲା ବା ନାରୀରେ ପୁରୁଷ ରହିଲା, ତାର ସବୁ ଗଲା, ତା କର୍ତ୍ତବ୍ୟ କର୍ମ ଗୁଡ଼ାକ ସବୁ ଅବହେଳା ହବ, ତା ଶୃଙ୍ଖଳତା କିଛି ରହିବନି, ତା ଜୀବନ ଜୀବନ ପରିଚର୍ଯ୍ୟା ଠିକ୍ ରହିବନି। ଆଉ ସେଇଟା ତ ବର୍ତ୍ତମାନ ଆଡପ୍ଟ ହେଇଗଲା, ଏଇଟା ବର୍ତ୍ତମାନ କୌଣସି ଗୋଟେ ଭେଦଭାବ କିଛି ନାହିଁ। ଯିଏ ଯୁଆଡ଼େ ପାଠ ପଢ଼ୁଛନ୍ତି ସମସ୍ତେ ଅବାଧ ଭାବରେ ବୁଲୁଛନ୍ତି। ଆଗରୁ ନାରୀମାନେ ସବୁ ଯାଇପାରୁନଥିଲେ ବାହାରକୁ, ଯେଉଁମାନେ ବଡ଼ ହେଇଗଲେ ମାଆ ମାନେ ଛାଡ଼ିବେନି, କେବଳ ଉତ୍ସବମାନଙ୍କୁ ଗଲେ ସାଙ୍ଗରେ ନେଇକି ଯିବେ। କେତେ ସୁନ୍ଦର ପ୍ରଥା ଥିଲା ସବୁ ନା, ଏଇଟା ତ ପ୍ରଥମ ଘୋଷଣା ଦେଲା କଳିର ପ୍ରଥମ ଏଇଟା ଅସ୍ତ୍ର ନା, କଳି ଯୋଉ ପ୍ରବେଶ କଲା, କଳିର ଯୋଉ ପ୍ରବେଶ କରିବାର ବାଟ ହେଲା ବ୍ରାହ୍ମଣତା ଗୁଣକୁ ନଷ୍ଟ କରିବ। ବ୍ରହ୍ମଚର୍ଯ୍ୟ ଯାହା ରହିଲେ ସିନା ଜଣେ ବ୍ରାହ୍ମଣ ଗୁଣ ତାର ଆସିବ, ତାର ଗୋଟେ କ୍ୱାଲିଟି ଗୁଡ଼ା ଯଦି ଡେଭଲପ୍ ହବ, ସେଠୁ ସେ ତ ନଷ୍ଟ କରିଦେଲା। ତାପରେ ଯେ ମୋବାଇଲ ଫୋବାଇଲ ଆଇଲା, ପୁରା ଖାଇକି ସବୁ ସଫା କରିଦେଲା, ଉପରଟା ଦେଖାହେଲେ କ'ଣ ହବ, ଭିତରେ ଯେମିତି କୁହନ୍ତି ଖୋଳପା ହେଇଯାଇଛି, ସେଭଳିଆ ସବୁ ଗୁଣ ଗୁଡାକ କିଛି ରହିବନି। ସେମାନଙ୍କ ପାଇଁ ଗୋଟେ ଏସବୁ ଜିନିଷକୁ ଧରିବାଟା ଭାରି କଷ୍ଟ। ମହାପୁରୁଷଟା ଜାଣିଛନ୍ତି ଆଉ କଳିଯୁଗ ସେଥିପାଇଁ କୌଣସି ଉପରେ ପ୍ରାଧାନ୍ୟ ଦିଆଗଲାନି, ଯଜ୍ଞ ଜାଗ ଦାନ ତପ ଏଗୁଡ଼ା କିଛି କାମ ଦେବନି, କାରଣ ଲୋକ ତାର ବେସିକ କ୍ୱାଲିଟି ଗୁଡ଼ାକ ନାହିଁ, କିଛି ତାର ଫାଉଣ୍ଡେସନଟା ନାହିଁ, ସେ ଯାହା କରିବ ଏଗୁଡ଼ା ସବୁ ଲୋକ ଦେଖାଣିଆ କୌଣସି କାମ ଦେବନି। ସେ ମନ୍ଦିରକୁ ଯିବେ, ସେ ସ୍ୱାମୀ ସ୍ତ୍ରୀ ପ୍ରାର୍ଥନା କରିକି ଆସିବେ, ଠାକୁରଙ୍କୁ ସେ କ'ଣ ଭିକାରିକି ଦାନ ଦେଇକି ଆସିବେ, ପ୍ରସାଦ ଖାଇ ଦେଇକି ଆସିବେ, ପୁଣି ଆସି ଘରେ ଆସି ପହଞ୍ଚିବେ, ପୁଣି ମାଟ ଗୋଡ଼ ଲାଗି, କାରଣ ତାର ସଂସ୍କାରଟା ନାହିଁ ନା, ଟୋଟାଲି ତ ବ୍ରହ୍ମଚର୍ଯ୍ୟ ସିଷ୍ଟମଟାକୁ ସେମାନେ ଫଲୋ କରୁନାହାନ୍ତି। ବଡ଼ ଅସୁବିଧା ହଉ ଚ୍ୟାଲେଞ୍ଜେସ୍, ବର୍ତ୍ତମାନ ଏଇଟା ଗୋଟେ ବଡ଼ ସଂସ୍କାର ବିହୀନ ସମୟ, ସେଥିପାଇଁ ମହାପ୍ରଭୁ କୃପା କରିକି ଆଣିଛନ୍ତି ନା, କହିଲେ ଅଧମ ଉତ୍ତମ ଏଠି କଳିଯୁଗରେ କିଛି ଗ୍ରେଡ୍ କିଛି କରିହବନି, ସବୁ ଇନଷ୍ଟିଚ୍ୟୁସନ୍ ସ୍ପିରିଚୁଆଲ ଇନଷ୍ଟିଚ୍ୟୁସନ୍ ଗ୍ରେଡ୍ସ ହିସାବରେ ତାକୁ ଦିଆଯାଏ, ମହାପ୍ରଭୁ କହିଲେ କିଛି ଗ୍ରେଡ୍ସ ରଖା ହବନି, ସବୁ ତ ଅଧମ କଳିଯୁଗରେ ଆଉ ସେ କିଛି ନ ବାଜିକି ସମସ୍ତେ ହରିନାମଟା ଦେଲେ। ଆଚାର୍ଯ୍ୟମାନେ ସେ ଆଚାର୍ଯ୍ୟମାନେ ଯୋଉ ଦେଖୁଛନ୍ତି କି କ'ଣ ଦେଖିବ, ତୁ କ'ଣ କ୍ୱାଲିଟି ଦେଖିବ, ବର୍ତ୍ତମାନ ଗୋଟେ ଶିଷ୍ୟର ଗୁଣ ଦେଖିବ, କ'ଣ କେଉଁ ଶାସ୍ତ୍ର ବେଦିକ ନିୟମ ହିସାବରେ କେଉଁ କେଉଁ ନିୟମଟା ପକେଇବ ବର୍ତ୍ତମାନ ଶିଷ୍ୟ ଉପରେ, କ'ଣ କରିବ, ଗୋଟେ ଯିବ ଯାହା ହେଲେ ପ୍ରଚାର କରିକି ସ୍ୱୀକୃତି ପାଉ, ଯିବା କ'ଣ କରିବ, କମସେ କମ୍ ସେ ଏଇ ଚାରିଟା ଜିନିଷ ପାଳନ ନ କରୁ, କାରଣ ଚାରିଟା ଜିନିଷ ସହିତ ଭକ୍ତିର ସମ୍ପର୍କ ପୁରା ଯୋଡ଼ି ହେଇକି ରହିଛି। ଚାରିଟା ନିୟମ ଯୋଉ ରହିଛି, ଦ୍ୱିତ ପାନମ ସ୍ତ୍ରୀ ସୁନା ଯେତ ଅଧର୍ମ ଚତୁର୍ବିଧା, ଚତୁର୍ବିଧା ଅଧର୍ମ, ଏଇଟା ଏହା ସହିତ ଭକ୍ତିର ସମ୍ପର୍କ ରହିଛି। ତୁମେ ସେଟାକୁ ଢିଲା କଲେ ଭକ୍ତି ହବ ନାମ କରିବ, ସେଟା ହବନି, ତୁମେ ସେଟା ହବନି, କେବେ ବି ହବନି ଭକ୍ତି, ସେଟା ନିଶ୍ଚିତ ବା ସେଟା, ତାପରେ ବିଧି ନିଶ୍ଚିତ ମାନ ମାନେ ତାହେଲେ ତୁମର ବିଧିରେ କେମିତି କାମ କରିବ। ଯେମିତି ଗୋଟେ ଔଷଧ ଖାଉଛ, ଔଷଧ ଖାଇବା ପରେ କ'ଣ କୁହାଯାଉଛି, ପଖାଳ ଖାଅନି, ଖଟା ଖାଅନି, ଔଷଧଟା ଖାଅ, ତୁମେ ପଖାଳ ଖଟା ଖାଇ ଔଷଧ ଖାଇବ, ଚାରିଟା ନିୟମ ତୁମେ ଠିକ୍ ସେ ମାନନ ମାନେ, ସେଟା ତା ସହିତ ଭକ୍ତିର ପୁରା ଜଡ଼ା ମାନେ ଯାହା କୁହନ୍ତି ଜଡ଼ିତ ସମ୍ପର୍କ, ସମ୍ପର୍କଟା ପୁରା ଜଡ଼ିତ ହେଇକି ରହିଛି, ସେଟା ତୁ ଭାଙ୍ଗି ଦଉଛ, ଆଉ ଭାଙ୍ଗିଦେଲେ କିନ୍ତୁ ହବନି, ସେ ବର୍ଣ୍ଣାଶ୍ରମ ସିଷ୍ଟମଟା ଭୁଷୁଡ଼ି ଯାଇଛି କଳିଯୁଗରେ, ପୁରା ଭାଙ୍ଗି ଯାଇଛି ବର୍ଣ୍ଣାଶ୍ରମ ସିଷ୍ଟମ। ଭଗବାନ ନିଜେ ପୁରାଣ ବେଦ ନାରଦ ମୁନି ନିଜେ ଗୃହସ୍ଥ ଧର୍ମ କହୁଛନ୍ତି ନା, ବ୍ରହ୍ମଚାରୀଙ୍କର ଧର୍ମ, ଗୃହସ୍ଥର ଧର୍ମ, ବାନପ୍ରସ୍ଥର ଧର୍ମ, ତୃତୀୟ ସ୍କନ୍ଦ, ଏକାଦଶ ସ୍କନ୍ଦ, ବାରମ୍ବାର ଏବେ ସବୁ ପ୍ରସଙ୍ଗ ସବୁ ଆସିଛି। ବର୍ଣ୍ଣାଶ୍ରମ ସିଷ୍ଟମ ଗୁଡ଼ାକ ଫାଉଣ୍ଡେସନ ନଥିଲେ, ଜଣେ ଆରାମସେ ସେ ଘରଟା କରିଦେବ, ଫାଉଣ୍ଡେସନଟା ଅଛି ତାର ଅଳ୍ପ କିଛିରେ ଘରଟା ହେଇଗଲା, ଘର କଲାବେଳେ ସେ ଲୋକ କୁହନ୍ତିନି ତଳକୁ ଦେଖନି ଉପରକୁ ଦେଖ, ଆଉ ଫାଉଣ୍ଡେସନଟା ଯେତେ ଷ୍ଟ୍ରଙ୍ଗ ଥିବ ତୁ ଉପରେ ଘର କରିବା ପାଇଁ ତୁମକୁ ସୁବିଧା, ତଳେ ଫାଉଣ୍ଡେସନଟା ଯେତେ ଥିବ ଫାଉଣ୍ଡେସନ ଲୋକଙ୍କୁ କଷ୍ଟ ଲାଗେ, କାରଣ ପଇସାଟା ପୋତି ହେଇଯାଉଛି ନା, ଫାଉଣ୍ଡେସନଟା ମାଟିରେ ପୋତି ହେଇଯାଉଛି, ଲୋକ ଦେଖିପାରୁନି ଫାଉଣ୍ଡେସନଟା, ସେଇଟା ଭାରି କଷ୍ଟ ଲାଗେ, କାରଣ ଫାଉଣ୍ଡେସନଟାକୁ ଷ୍ଟ୍ରଙ୍ଗ କରିବାକୁ ପଡ଼ିବ, ଫାଉଣ୍ଡେସନଟା ଷ୍ଟ୍ରଙ୍ଗ ଥିଲେ ଉପରେ ତୁମ ଘରଟା କରିବ, ସେଟା ଦେଖାଯିବନି କି ସେ ଉପରେ ଘର ହେଇଯିବ। ସେଥିପାଇଁ ବର୍ଣ୍ଣାଶ୍ରମ ଯୋଉ ବ୍ୟବସ୍ଥାଟା ଆମର ଏଇଟା ଫାଉଣ୍ଡେସନ, ଏ ବ୍ୟବସ୍ଥାଟା ଥିଲା, ବର୍ତ୍ତମାନ ଏଇଟା ଭୁଷୁଡ଼ି ଦେଲା ପୁରା, କଳି ଆସିକି ପୁରା ଏଇ ଯୋଉ ମୋବାଇଲ ଇଣ୍ଟରନେଟ ଏ ଯୋଉ ଆସିଗଲା ବିଦେଶ ସଭ୍ୟତା, ଏ କିଛି ଲାଭ କରେନି, କୌଣସି ଜିନିଷ କିଛି ଲାଭ କରେନି, ମାନେ ଲାଭ ହେଇଯିବ ଏଇ ଲୋକ ଗୁଡ଼ାଙ୍କୁ ଶରୀର ସୁଖ ଦେବା ପାଇଁ, କାମି ହେବା ପାଇଁ, ଆଉ ଗୋଟେ କ୍ରେଜିନେସ୍ ଯାକ କୁହାଯାଏ ମେଟେରିଆଲି କ୍ରେଜି, ଗୋଟେ ପାଗଳାମୀ ହେବା ପାଇଁ ଗୋଟେ ସାହାଯ୍ୟ କରିଛି, ଆଉ କିଛି ନାହିଁ। ଆଜିକାଲି ମିଡ଼ିଆ ବହୁତ ହାବି ହେଇଯାଇଛି ସେଥିପାଇଁ କିଛି କହିବନି, କିନ୍ତୁ ଯଦି ଖୋଲି କୁହାଯିବ ମଣିଷମାନଙ୍କୁ ପାଗଳ କରିବା ପାଇଁ ସବୁ ଜିନିଷ ତିଆରି କରାଯାଇଛି, କୌଣସି ମଣିଷ ସ୍ଥିର ରଖା ହବନି, ସବୁ ମାଙ୍କଡ ସ୍ୱଭାବ ହେଇଯିବେ, ମାଙ୍କଡ଼ ଯେମିତି ସବୁବେଳେ ବସି କୁଟୁରୁ କୁଟୁରୁ କରୁଥିବ ଇ ସେଇଭଳିଆ, କିଛି ଧ୍ୟାନ ତପ ଯୋଗ ମୋବାଇଲ ତଳିଲା ଆଉ 5 ମିନିଟ୍ ଯାଇଥିବ ହାତ ମାରୁଥିବେ, ଖେଳୁଥିବେ, ଯୁଆଡ଼େ ଯାଉଥିବେ, ସେମିତି ମଳତ୍ୟାଗ କରୁଥିବେ, କଥା ହଉଥିବେ। ମୁଁ ସେ ଦେଖିଛି ସେ ଗାଡ଼ିରେ
ମୁଁ ସବୁବେଳେ ଲକ୍ଷ୍ୟ କରେ କି ଆଗରୁ କେହି ମଳତ୍ୟାଗ କରିଲେ କଥା ହୁଅନ୍ତିନି, ତିନିଟା ଜାଗାରେ କଥା ହେଲେ ତୁମର ଗଲା ସବୁ ପୁଣ୍ୟ, ତୁ ସ୍ୱର୍ଗକୁ ଯିବା ପାଇଁ ଚାହୁଁଛ କମସେ କମ ତିନିଟା ଜାଗାରେ କଥାବାର୍ତ୍ତା ହୁଏନି। ସ୍ୱର୍ଗକାମୀ ଏସବୁ ପୁରାଣ ମାନଙ୍କର ଅଛି, ମଳମୂତ୍ର ତ୍ୟାଗ କଲାବେଳେ କେବେ କଥା ହୁଏ, ସେଟା ତ ସାଇଣ୍ଟିଫିକ ହିସାବରେ ତୁମ ସେ ଜୀବାଣୁ ଗୁଡ଼ା ସବୁ ମୁଖରେ ପଶିବେ। ଆଉ ଭୋଜନ ବେଳେ ଖାଇଲା ବେଳେ ବେଶୀ ବଟର 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 ସବୁ ଭୋଜନ ବେଳେ ସବୁବେଳେ କଥାବାର୍ତ୍ତା, ଏଗୁଡ଼ା ଏଇଟା ସବୁ ଖରାପ ସ୍ୱଭାବ। ଭୋଜନ କଲାବେଳେ କେବେ କଥାବାର୍ତ୍ତା କରିବା ଉଚିତ, ଯିଏକି ଯଦି ପୂଜାରୀ ସହିତ କଥା ଆସ ସେଇଟା ହେଉଛି ସବୁଠୁ ଖରାପ ଗୁଣ ଭକ୍ତ ଜୀବନରେ, ସବୁଠୁ ଖରାପ ଗୁଣ କି ଥାଏ ସେଇଟା ଦୁଇଟା ଜିନିଷ। ଭକ୍ତ ତ ମଳମୂତ୍ର ତ୍ୟାଗ କଲାବେଳେ କଥାବାର୍ତ୍ତା କରେନି, ଏଇ ଭୋଜନ ବେଳେ ଆଉ ଜପ ବେଳେ। ଯେ ସ୍ୱର୍ଗ ଯିବା ପାଇଁ ଚାହୁଁଛି ଆଟଲିଷ୍ଟ, ଏଇଟା ନୀତିକାର ମାନେ କହୁଛନ୍ତି, ଆମର କଥା କ'ଣ କହିବା, ନୀତିକାର ମାନେ କହୁଛନ୍ତି, ମୋରାଲ ଇନ୍ସଟ୍ରକ୍ଟର ଏଗୁଡ଼ା କହୁଛନ୍ତି, ତିନିଟା ବେଳେ କଥାବାର୍ତ୍ତା କରନି, ଜପ କଲାବେଳେ, ଭୋଜନ କଲାବେଳେ, ଆଉ ଏଇ ଯୋଉ ଶୌଚ ବେଳେ, ଏଇଟା କେବେ କଥାବାର୍ତ୍ତା କରିବା ଉଚିତ ନୁହେଁ। ଇମର୍ଜେନ୍ସି ଯେତିକି ଆବଶ୍ୟକ ସେତିକି କଥାବାର୍ତ୍ତା କରିବା ଦରକାର। ଆଜିକାଲି ତ କିଛି କରିଦେବନି, ଏଇ ଯୋଉ ଇଣ୍ଟରନେଟ୍ ମୋବାଇଲ ଏଇଟା ସବୁଟାକୁ ଏମର୍ଜେନ୍ସି ଲାଗୁଛି, ଏଇଟା ନହେଲେ ତ ହେଇପାରିବନି ଆଉ, ମୋବାଇଲ ନହେଲେ ହେଇପାରିବନି ଆଉ। ଆସିବି ଯୁଗ ବି ସେମିତି ହେଇଯାଉଛି, ସେଇ 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 ସ୍ରୋତରେ ସମସ୍ତେ ହିଁ ଯିବେ। ଆଉ ଯୋଉ ଉନ୍ନତ ରସ ଗୋଟେ ଜୀବ ପ୍ରାପ୍ତ ହବ ସେଟା କୃଷ୍ଣ ହିଁ ଜାଣନ୍ତି, କ'ଣ ମହାପ୍ରଭୁ ହିଁ ଜାଣନ୍ତି। ଅସ୍ଥିର ଜୀବ ଯୋଉମାନେ ଏତେ ତାଙ୍କର ଯାହାଙ୍କର ମନ ଗୋଟେ ବିକ୍ଷିପ୍ତ ଅସତି ଭାବ, ଏଟା ମନରେ ଗୋଟେ ଅସତି ଭାବ ହେଇଗଲା ନା, ସତ୍ୟ ଭାବ କୋଉଠି ରହିଲା, ଗୋଟେ ଅସତି ନାରୀ ବା ଗୋଟେ ଭ୍ରଷ୍ଟାଚାରୀ ପୁରୁଷ ବା ଅସତି ନାରୀ ଯେମିତି ସବୁବେଳେ ତାର ଧ୍ୟାନଟା ଭଗ୍ନ ହୁଏ, ଗୋଟେ ଅଲଗା ଆଡ଼େ ଯାଏ ଚିନ୍ତା କରେ, ସେଭଳିଆ ଏଇ ଯୋଉ ଇ ଗୁଡ଼ା ସବୁ ମିଡ଼ିଆ ଯେ ଯୋଉ ଜିନିଷ ଗୁଡ଼ା ଏଗୁଡ଼ା ସବୁ ସେୟା, ସବୁବେଳେ ତ ମନ ଗୋଟେ ଡାଇଭର୍ଟ ହଉଥିବ, କି କ'ଣ କଲା, କେଉଁଠି କ'ଣ ହେଲା, କେଉଁଠି କ'ଣ ଦେଖିବା, ଆରେ ବହୁତ ଜିନିଷ ଯେତେବେଳେ ଜଣେ ଜାଣିଲା ସେ ଭଜନଟା କ'ଣ କହିବ, ତା ଧ୍ୟାନଟା କେଉଁଠି ରହିଲା, ବହୁତ ସାଖା ହେଇଗଲା ତା ମନଟା, ଏଇଠି ହେଲା। ତାପରେ ଆଗରୁ କ'ଣ ପେପରଟା ବାହାରୁଥିଲା, ପେପରଟା କାଲି ପର୍ଯ୍ୟନ୍ତ, ପୁଣି ଛୁଟି ପଡ଼ିଗଲେ ପେପର ଆସିବନି, ଗାଡ଼ି ବସ୍ ବନ୍ଦ ହେଇଗଲେ ପେପର ଆସିବନି, ଲୋକ ଶୁଣୁଥିଲେ ନା ପଢ଼ୁଥିଲେ, 24 ଘଣ୍ଟା ତମେ ୱେଟ୍ କରିବ ତାପରେ ଗୋଟେ ପେପର ଆସିବ। ବର୍ତ୍ତମାନ କ'ଣ ପ୍ରତି କ'ଣ 5 ମିନିଟ୍ ନା 2 ମିନିଟ୍ ନା କ'ଣ ସାଙ୍ଗେ ସାଙ୍ଗେ ତ ମେସେଜ୍, କେଉଁଠି କ'ଣ କିଏ ମରିଗଲା, କେଉଁଠି କ'ଣ ହେଇଗଲା, କେଉଁଠି କ'ଣ ହେଲା, ଫଟକିନି କ'ଣ ଚାଲି ଆସୁଛି, ଲୋକ ସବୁ ଦେଖିବେ ହାଇ କେମିତି ହେଇଗଲା। ତେଣୁ ଗୋଟେ ଲୋକର କ୍ରେଜିନେସ୍ଟା, ଗୋଟେ ପାଗଳାମିଟା କେତେ ବଢ଼ୁଛି, ତା ମାଇଣ୍ଡଟାକୁ କେତେ ଅସ୍ଥିର କରାହଉଛି, ସେଠି ସମସ୍ତେ କଳିଯୁଗ ତାଙ୍କ ମାଇଣ୍ଡ ଗୁଡ଼ାକ ମାନେ ତାକୁ ଆକ୍ରାନ୍ତ ହେଇକି ରହିଛି ଭୌତିକ ଜିନିଷ ଦ୍ୱାରା, ସ୍ଥିର ଚେତନ ନୁହନ୍ତି। ସେଥିପାଇଁ କୌଣସି ଡିସିସନ ସେମାନେ ତାଙ୍କ ଜୀବନ ତାଙ୍କ ପାରିବାରିକ ଜୀବନରେ କୌଣସି ଡିସିସନ ଗୁଡ଼ାକ କ'ଣ କରାଯିବ, କୌଣସି ନିଷ୍ପତ୍ତି ଗୁଡ଼ାକ ସ୍ଥିର ହବନି, ସବୁ ସେଣ୍ଟିମେଣ୍ଟ ଉପରେ ହବ, ନହେଲେ ଗୋଟେ ଭାବପ୍ରବଣ ତାପରେ ଯିବ, ଫଟାଫଟ କିଛି କରିଦେବେ, ସାଙ୍ଗେ ସାଙ୍ଗେ ପୁଣି ଝଡ଼ା ଲାଗିଯିବେ, ସାଙ୍ଗେ ସାଙ୍ଗେ ଡିଭୋର୍ସ କରିଦେବେ, ସାଙ୍ଗେ ସାଙ୍ଗେ ମ୍ୟାରେଜ୍ କରିଦେବେ, ସବୁ ଡିସିସନ ଗୁଡ଼ା ଏମିତି ଚାଲିବ, କାହିଁକି ନା ମାଇଣ୍ଡ ଗୁଡ଼ାକ ମନ ଗୁଡ଼ା ସ୍ଥିର ନାହିଁ, ତାର ବୁଦ୍ଧିରେ ସ୍ଥିର ନାହିଁ, ତାର କୌଣସି ଜିନିଷଟା ସ୍ଥିର ଆସିବନି। ତ ନିହାର ଯଦି ବେସିକ ଜିନିଷଟା ଦେଖିବା କେଉଁଠୁ ଭୁଷୁଡ଼ି ଗଲା, ଚତୁର୍ବର୍ଣ୍ଣ ଅୟସୃଷ୍ଟ ଗୁଣକର୍ମ ବିଭାଗ ସତସ୍ୟ କର୍ତ୍ତାର ଅପିମାମ ଅକର୍ତ୍ତାରମ ଅକର୍ତ୍ତା ବିଧି ଅପିମାମ, ମୁଁ କର୍ତ୍ତା ବର୍ଣ୍ଣାଶ୍ରମ ସିଷ୍ଟମ ମୁଁ ହିଁ ତିଆରି କରିଥିଲି। ଭଗବାନ ଯେତେବେଳେ ଆସିଛନ୍ତି ବର୍ଣ୍ଣାଶ୍ରମ ସିଷ୍ଟମ ଉପରେ ବହୁତ ଧ୍ୟାନ ଦେଇଛନ୍ତି, ଭାଙ୍ଗିନାହାନ୍ତି ଭଗବାନ କିଛି, ଆଉ ସେଇଟା ସେ ଭାଙ୍ଗିଦେବେ ଅସୁବିଧା ହେଇଯିବ। ଯଦିଓ ଭଗବାନ ବର୍ଣ୍ଣାଶ୍ରମ ଧର୍ମର ଉର୍ଦ୍ଧ୍ୱରେ, ଭଗବାନ କେଉଁ ଜାତିର ନୁହନ୍ତି, ଭଗବାନ ଗୌଡ଼ ନୁହନ୍ତି, କି ରାମଚନ୍ଦ୍ର ମହାପୁର କ୍ଷେତ୍ରରେ ନୁହନ୍ତି, ଭଗବାନଙ୍କର ଗୋଟେ ପୋଷ୍ଟ କ'ଣ ଅଛି, ପ୍ରଧାନମନ୍ତ୍ରୀ କ'ଣ କୁହା ହବ, ବ୍ରାହ୍ମଣ ପ୍ରଧାନମନ୍ତ୍ରୀ କହିବ ତୁମେ, କ୍ଷେତ୍ରୀୟ ପ୍ରଧାନମନ୍ତ୍ରୀ କହିବ, ତୁ ଗୋଟେ କମନ ଉଦାହରଣ ନଉ ନା, ଗୋଟେ ହାୟର ପୋଜିସନ ତାକୁ ଆଉ ତାଙ୍କର କାଷ୍ଟ କାଷ୍ଟ କହୁଛ କି, ସେଠି କାଷ୍ଟ କହିପାରିବ, ଡକ୍ଟରକୁ ତୁମେ କହୁଛ କି ଇଏ ବ୍ରାହ୍ମଣ ଡକ୍ଟର, ଇଏ ଶୁଦ୍ର ଡକ୍ଟର, ଇଏ ମୁସଲମାନ ଡକ୍ଟର କହୁଛ କି ତୁମେ, ନାଇଁ ତାକୁ ତାର କିଛି କ୍ୱାଲିଟି ରହିଛି, ସେଟା ତୁମେ ହବ ସେଠି କାଷ୍ଟ ଦେଖିପାରିବନି। ଗୋଟେ କମନ ପର୍ସନ ଦେଖ, ପ୍ରଧାନମନ୍ତ୍ରୀ ତୁମେ କହୁଛ ମୋଦିଟା କ'ଣ ସେ ବ୍ରାହ୍ମଣ କ୍ଷତ୍ରିୟ ଶୂଦ୍ର, ନାହିଁ ପ୍ରାଇମ ମିନିଷ୍ଟର, ସେଭଳି ଭଗବାନଙ୍କର ଜାତି ନାହିଁ, କାରଣ ଭଗବାନ ତ ସ୍ୱୟଂ କୌଣସି ଗୋଟେ ଋଷି ମୁନିଙ୍କର ଜାତି ପ୍ରଥା ଯାହା ସବୁ ରହିଛି ତ ବର୍ଣ୍ଣାଶ୍ରମ ସିଷ୍ଟମ ସିଏ ତିଆରି କରିଛନ୍ତି, ସେ ସବୁ ଉର୍ଦ୍ଧ୍ୱ ଅଛି କହିଲେ, ଅକର୍ତ୍ତାର ଅବିଧି ମୁଁ ଅକର୍ତ୍ତା, ମୁଁ ଏଇ ବର୍ଣ୍ଣାଶ୍ରମ ସିଷ୍ଟମ ଭିତରେ ନାହିଁ। କିନ୍ତୁ ଭଗବାନ ଯେତେବେଳେ ଆସିଛନ୍ତି ଯେଉଁ କୂଳରେ ଯେମିତି ଆସିଛନ୍ତି ସେ ସେତେବେଳେ ସେ ବର୍ଣ୍ଣାଶ୍ରମ ସିଷ୍ଟମ ଫଲୋ କରୁଛନ୍ତି ଟ୍ରେନିଂ ଦେବା ପାଇଁ, ସେ ଗୋଟେ ଭାଙ୍ଗିନାହାନ୍ତି। ଯେମିତି ଭଗବାନ ଆସିଲେ ଗୋପକୂଳରେ ଗାଈ ଚରେଇଲେ, ସେଟା ଭାଙ୍ଗିନାହାନ୍ତି। ରାମଚନ୍ଦ୍ର ମହାପୁର ଆସିଲେ କ୍ଷତ୍ରିୟ ଯୁଦ୍ଧ କଲେ, ପ୍ରଜା ପାଳନ କଲେ, ସେଟା ଭାଙ୍ଗିନାହାନ୍ତି ସିଷ୍ଟମଟାକୁ। କିନ୍ତୁ ଏଇ ତ ବର୍ଣ୍ଣାଶ୍ରମ ସିଷ୍ଟମଟା ଭୁଷୁଡ଼ି ଯାଇଛି କଳିଯୁଗରେ ପୁରା, କର୍ମଟା କେମିତି ଶୁଦ୍ଧ ହବ, ସେଥିରେ କିଏ କ'ଣ କର୍ମ କରୁଛି? ବ୍ରାହ୍ମଣ ହିଁ ଶୂଦ୍ର କର୍ମ କରୁଛି, ଶୂଦ୍ର ବି ବ୍ରାହ୍ମଣ କର୍ମ କରୁଛି, କିଏ କ'ଣ କରୁଛି କିଛି କହିହବନି, କିଏ କ'ଣ କରୁଛି ଶୂଦ୍ର କିନ୍ତୁ ବ୍ରାହ୍ମଣ କର୍ମ କରୁଛି, ମୁଁ ନିଜେ ଜାଣିଛି, ଶିକ୍ଷକ ଜାତିର ଲୋକ ବି ଯାଇକି ବର୍ତ୍ତମାନ ଏଇ ଯେଉଁ ଆମର ଗଙ୍ଗା ପାଖରେ, ମୁଁ ଯେତେବେଳେ ମାୟପୁର ଯାଏ ମୋ ଟ୍ରେନ୍ ଭଲ ଲାଗେନି, ପ୍ରଥମ ପ୍ରଥମ ମୋ ଟ୍ରେନ୍ ଗୋଟେ ମୋତେ ଘୃଣା ଲାଗେ ଟ୍ରେନ୍, କାହିଁକି ଟ୍ରେନ୍ ଭଲ ଲାଗେ? ଟ୍ରେନ୍ ଲୋକ ଶୁଣିଲି ଯେ ସେମାନେ ମଳତ୍ୟାଗ କରନ୍ତି, ମୁଁ ସେଠି ମୋ ଟ୍ରେନ୍ ଯାଏନି, ମୁଁ ଯେତେବେଳେ ଟ୍ରାଭେଲିଂ କରି ସବୁ ବସ୍ରେ ଯାଏ, ତିନିଟା ଚାରିଟା ବସ୍ରେ ଘରେ ଯାଇକି ପହଞ୍ଚି ମାୟପୁର, କେବେ ବି ଯାଏନି, ବସ୍ରେ ଯିବି କୋଲକାତାରେ ଓହ୍ଲେଇବି ସେଠୁ ବସ୍ରେ ଯିବି, କେବେ ମୁଁ ଟ୍ରେନ୍ ଭଲ ପାଇବି, ପରେ ଯେତେବେଳେ ଜାଣିଲି ଟ୍ରେନ୍ଟା ଟିକେ କମ୍ଫର୍ଟେବୁଲ ଗଲି, ମୁଁ ଯେତେବେଳେ ଓହ୍ଲା ଆସି ଯାଇକି ଯେଉଁ ବାବୁଘାଟରେ ଏଠୁ ଓହ୍ଲେଇବି, ଓହ୍ଲେଇକି ବାବୁଘାଟ ବସ୍ରେ ଓହ୍ଲେଇବାକୁ ପଡ଼ିବ, ଓହ୍ଲେଇଲେ ସେଠି ସବୁ କଥା ବସା ମୋତେ, ଆମ ଆମ ଓଡ଼ିଶାରେ ଯେଉଁ ଲୋକ ଗୁଡ଼ା ସେଠି ସବୁ କ'ଣ ପିଣ୍ଡ ନା କ'ଣ ପକାନ୍ତିନି, ବାବୁଘାଟରେ ସବୁ ଶ୍ରାଦ୍ଧ ହୁଏ, ପିଣ୍ଡ ହୁଏ, ଗଙ୍ଗା ଅଛନ୍ତି, ସେଠି ଅଲଗା ଜାତିର ଲୋକ ବି ବ୍ରାହ୍ମଣ ପଇଦା ପକେଇ ଦେଇକି ସେଠି ସବୁ ରହିଛନ୍ତି, ବ୍ରାହ୍ମଣ କାମ କରିଦେଉଛନ୍ତି, ଆଉ ରୋଷେଇଆ ପ୍ରାୟ ସେମାନେ ବ୍ରାହ୍ମଣ ଖୋଜନ୍ତି, ବେଙ୍ଗଲରେ ପ୍ରାୟ ବ୍ରାହ୍ମଣ ରୋଷେଇଆ ଖୋଜନ୍ତି, ପୂର୍ବ ଯେତେବେଳେ ଆସିଥିଲେ ଭୁବନେଶ୍ୱର ସେ ଗୁରୁଦେବଙ୍କୁ କହିଥିଲେ, ତ ଓଡ଼ିଶାରେ ବ୍ରାହ୍ମଣ ମାନେ ଭଲ ରୋଷେଇ କରନ୍ତି, ତୁମେ ବ୍ରାହ୍ମଣ ମାନଙ୍କୁ ଡାକ, ପୂର୍ବ ନିଜେ ଇନଷ୍ଟ୍ରକ୍ସନ୍ ଦେଇଥିଲେ, ଆଉ ଗୁରୁଦେବ ପୂର୍ବଙ୍କର ଅଛି ସେ ଇଏ ଲେକ୍ଚର ମୁଁ ଶୁଣୁଥିଲି, ଆଉ ଗୁରୁଦେବ କହୁଛନ୍ତି ମୁଁ ବ୍ରାହ୍ମଣ ମାନଙ୍କୁ ଡାକିଥିଲି, ଆଉ ପୂର୍ବପାତ ସବୁବେଳେ କହିବେ ସେ ଯେ ବ୍ରାହ୍ମଣ ମାନେ ଯେଉଁ ରୋଷେଇ କରୁଛନ୍ତି ମୋତେ ଆଣି ଦବ, ଆଉ ମୁଁ ଛୋଟ ପିଲାବେଳେ ଜାଣିଛି ବ୍ରାହ୍ମଣ ମାନେ ଓଡ଼ିଶାର ବ୍ରାହ୍ମଣ ମାନେ ବହୁତ ସୁନ୍ଦର ରୋଷେଇ କରନ୍ତି, ତୋର ଯେ ତାଙ୍କ ରୋଷେଇଆ ଦରକାର କାର, ଆମର କୁଆଡ଼େ ପଇସା ପକେଇ ଦେବି ଏଠି ରୋଷେଇ କରନ୍ତି, ନା ବ୍ରାହ୍ମଣ ଘର ଛୁଆ ସେ କ'ଣ ଜାଣିବ, ବ୍ରାହ୍ମଣ ଘର ଛୁଆ ମନ୍ତ୍ର ଟେଷ୍ଟ କରିକି ଜାଣିବ, ବର୍ଣ୍ଣାଶ୍ରମ ସିଷ୍ଟମରେ କିଛି ନାହିଁ, ବ୍ରାହ୍ମଣ ଘର ଛୁଆ ବି ଦେଖିବ ସେ ଯାଇ ମିଲିଟାରୀ କାମ କରୁଛ, କ୍ଷେତ୍ରରେ କାମ କରୁଛ, କିଛି ନାହିଁ, ବର୍ଣ୍ଣାଶ୍ରମ ସିଷ୍ଟମ ପୁରା ଭୁଷୁଡ଼ି ଯାଇଛି, ଗୁଣ ତ ରହିଗଲା ନା, ପ୍ରାୟ କଲୋ ପ୍ରାୟ ଶୂଦ୍ର ସମ୍ଭବ, ପ୍ରାୟ ଶୂଦ୍ର ସମ୍ଭବ, ପ୍ରାୟ ଶବ୍ଦ ଲାଗିଗଲା ନା, ପ୍ରାୟ ତ କଳିରେ ଜନ୍ମରୁ ଲୋକ ଗୁଡାଙ୍କର ସ୍ୱଭାବ ହଉଛି ଶୂଦ୍ର, ପ୍ରାୟ ଲାଗିଗଲା, ତାଙ୍କୁ ବ୍ରାହ୍ମଣ ସ୍ତରକୁ ଆଣିବାକୁ ହେଲେ ବହୁତ କଷ୍ଟ, ସେଥିପାଇଁ ପ୍ରବୋଧ କୁହନ୍ତି ଏଇଟା କେବଳ ଗୋଟେ ଉପାୟ, ଭକ୍ତି ହଉଛି ଗୋଟେ ଜୀବ ହୃଦୟରେ ସତ୍ୱଗୁଣ ତିଆରି କରେ, ତାର ବ୍ରାହ୍ମଣ ଭାବନାଟା ଆସେ, ଏଟା କେବଳ ଗୋଟିଏ ଭରସା ବର୍ତ୍ତମାନ କଳି ଯୁଗରେ ଆଉ ନା, କେବଳ ନାମ କରିକି ଯଦି ସମାଜରେ କିଛି ବ୍ରାହ୍ମଣ ଯାହାକୁ ପାରମାର୍ଥିକ ବ୍ରାହ୍ମଣ, ବ୍ରାହ୍ମଣ ଅର୍ଥ ନୁହେଁ ଯେ ଆମେ ଗୋଟେ ବ୍ରାହ୍ମଣ ଗୋଟେ କମ୍ୟୁନିଟି ତିଆରି କରି ପୁଣି କଣ୍ଟେଷ୍ଟ କରିବା ବର୍ଣ୍ଣାଶ୍ରମ ସହିତ, ନାହିଁ ପରମାର୍ଥିକ ବ୍ରାହ୍ମଣ ତାର ଗୁଣ ସହିତ, ସତ୍ୟ ସାତ୍ୟ ଗୁଣ ଏଇଟା କୁହାଯାଏ, ସତ୍ୟ ଗୁଣ ସମ୍ପନ୍ନ ବ୍ୟକ୍ତିମାନେ ହେବେ, ସେଟା ତ ପୁରା ଭାଙ୍ଗିଯାଉଛି, ଏଟା ତ ରାଜସିକ ପ୍ରଭାବଟା କଳି ଯୁଗରେ ଏତେ ଅଧିକା ସବୁଥିରେ ସେ ପଶିଯାଉଛି, ସବୁ ଅନୁଷ୍ଠାନ ଯେତେ ଧର୍ମାନୁଷ୍ଠାନ ହଉ ଯାହା ଅଧିକ ରାଜସିକ ଭାବନାଟା ପଶିଯିବ, ଆଗରୁ ସବୁ ଦେଖୁଥିଲି କେଉଁଠି ଗୋଟେ ଏବେଠୁ ଯାଉଥିଲି କୁଆଡ଼େ ଏବେ ଯାଇଥିଲି, ଆସିଲାବେଳେ ଦେଖିଲାକୁ ବାଲେଶ୍ୱର ସାଇଡ୍ ନା କ'ଣ ଦର୍ଶନ କରିକି ଆସୁଥିଲି, ଏବେ କେଉଁଠି ଦେଖିଲି ପୋଖରୀ ଭିତରେ ବେଲୁନ୍ ଗୁଡ଼ା ପକେଇଛନ୍ତି, ବେଲୁନ୍ ସବୁ ବାନ୍ଧିଛନ୍ତି, ସେପଟେ କେଉଁଠି କ'ଣ ଡେକୋରେସନ କେଉଁଠି ଗୋଟେ ଦେଖୁଥିଲି, କ'ଣ ଗୋଟେ ପୂଜା ପୂଜା ହଉଥାଏ ପୋଖରୀ ଭିତରେ ବେଲୁନ୍ ଗୁଡ଼ା, ଆଗରୁ ସବୁ କ'ଣ ଆମ୍ବଡାଳ ଯୋଉ ବନ୍ଧା ହଉଥିଲା ଯୋଉ ଉତ୍ସବ ମାନଙ୍କରେ କ'ଣ ବନ୍ଧା ହଉଥିଲା, ବେଲୁନ୍ ବନ୍ଧା ହଉଥିଲା, ବେଲୁନ୍ ମତେ ପାଠ ପଢୁ ସେଟା ଗନ୍ଧ ହୁଏ, ସେଟା ଆମ୍ବଡାଳ ଆମର ପତାକା ଦେବତାରୁ ଏସବୁ ଏଗୁଡା ଲାଗେ ନା, ପତାକା ଲାଗେ, ପତାକା ବୋଲି ହି ମୁଁ ତାହା ସବୁବେଳେ ଦ୍ୱାରକାର ପତାକା ଲାଗେ ନା, କପଡ଼ାର ପତାକା ଆମର ଯୋଉ କାଗଜର ପତାକା ଏଗୁଡ଼ା ସବୁ ପବିତ୍ର ଜିନିଷ ଲାଗେ ନା, ଏଗୁଡ଼ା କୋଉଠି ଥିଲା ଯେ ବେଲୁନ୍ ଟାଣିବା ବୋଧେ ସବୁଆଡ଼େ ସବୁ ରାଜସିକ ପଶିଯିବ ଆଉ, ଲୋକ ସେଟା ବେଲୁନ୍ ଫେଲୁ ଲଗେଇଦେଲେ ସେପଟେ ପୋଖରୀଟା ମୁଁ କୋଉଠି ଦେଖୁଥିଲି କ'ଣ ସେ ପୋଖରୀଟା ଭିତରେ ପାଣି ଭିତରେ ତାକୁ ପକେଇଛନ୍ତି ସବୁ ଦେଖିବା ପାଇଁ ବଢ଼ିଆ ଲାଗୁଛି, ମୁଁ ଦେଖି ସେ ଚିନ୍ତା କଲି ଆରେ ଏତେ ବଡ଼ ଆଟ୍ରାକ୍ସନ ଯେତେବେଳେ ଗୋଟେ ଲୋକ ଦେଖିବ ତୁମେ ଗୋଟେ ଆମ୍ବଡାଳ ଟାଣିବ ଏଠି କିଏ ଲୋକ ଆସିବେ, ତୁମେ ଆମ୍ବଡାଳ ଟାଣି ତୁମେ କହୁନା ସେଠି ଜନ୍ମାଷ୍ଟମୀ ହେଉଛି ସେଠି ଆମ୍ବଡାଳ ଟାଣିଦେବ, ସ୍କୁଲ ପାଖରେ ଗୋଟେ ଗେଟ୍ କରି ଆମ୍ବଡାଳ ଟାଣିବ କିଏ ଆସିବେ, ଆଉ ଦେଖୁନା ସେ ଯେଉଁ ଆଜିକାଲି ବାହାଘର ସେ ଯେଉଁ କ'ଣ ସବୁ କରୁଛନ୍ତି ଖାଲି ବେଲୁନ୍ ଗୁଡ଼ା ଗୁନ୍ଥି ପକଉଛନ୍ତି ଗେଟ୍ କରିଦେଉଛନ୍ତି, କାହିଁକି ଖାଇବା ପିଇବା ମିଳିବ ଏଠି ଚାଲ ଯିବା, ସବୁ ରାଜସିକ ହେଇଗଲେ ନା, ଭାବନାଟା ସବୁ ରାଜସିକ ପଳେଇ ଆସୁଛି ନା, ସାତ୍ତ୍ୱିକ ଜିନିଷଟା ସବୁ ଧୀରେ ଧୀରେ ତୁମେ ବି ଦେଖ ସବୁ ସାତ୍ତ୍ୱିକ ଜିନିଷଟା ଘୁରି ଘୁରି ଯାଉଛି ପଳେଇ ଯାଉଛି ଦୂରେଇ ଯାଉଛି, ସବୁ ରାଜସିକ ବସି ଯାଉଛି, ଆଉ ସାତ୍ତ୍ୱିକ ଜିନିଷ କି ଭଲ ପାଉନାହାନ୍ତି, ଏହା ସବୁ ତ କଳି ଯୁଗରେ ମ୍ୟାକ୍ସିମମ୍ ରାଜସିକ ତାମସିକ, ଭୋଜନ ଗୁଡ଼ା ସେମିତିକା, ବସ୍ତ୍ର ଗୁଡ଼ା ସେମିତିକା, ସବୁ ବଦଳି ଯାଉଛି, ତ ବର୍ଣ୍ଣାଶ୍ରମ ଆଉ ଏଇଟା ହେଲା ପରମାର୍ଥଟା ହେଲା ପ୍ରଥମେ ଷ୍ଟାର୍ଟିଂ ହବ ଭକ୍ତିରେ, ଷ୍ଟାର୍ଟିଂ ହବ କେଉଁଠୁ ସତ୍ୱଗୁଣରୁ, ଆଜି ସତ୍ୱଗୁଣ ଜଣେ ନ ଯାଇପାରିଲା ଭୋଜନ କରିକି ଆଉ ସେ ଆଗକୁ କ'ଣ ଯିବ, ସେ ତ ଗୁଣଟା ଗୁଣମୁକ୍ତ ହେଇପାରୁନି ଆଜ୍ଞା, ତେଣୁ ଏଇ ଭଗବାନଙ୍କର ଯେଉଁ ବ୍ୟବସ୍ଥା ରହିଛି ମହାପ୍ରଭୁ ଯେଉଁ ଆସି କେବଳ ବଞ୍ଚେଇ ଦେଇଯାଇଛନ୍ତି, ଆମେ ପୁରା ଷ୍ଟଡି କରିକି ସିଷ୍ଟମେଟିକାଲି ଆମେ ଗୋଟେ ସ୍ୱାଧ୍ୟାୟ କରିବା ଆଉ କମ୍ପେୟାର କରିବା ବୈଦିକ ଜୀବନ ସହିତ ଏ ଆଧୁନିକ ଜୀବନରେ ଗୋଟେ ଭକ୍ତି କରିବା, ଏ ପୁରା ଗୋଟେ ପ୍ରାକ୍ଟିକାଲ ନିଲ୍ ବୋଲି କୁହା ହେବ। ପୂର୍ବଶୀନ କହିଛନ୍ତି କିଛି ଆଶା ନାହିଁ କଳିଯୁଗରେ, କେବଳ ଗୋଟିଏ ଆଶା ଚୈତନ୍ୟ ମହାପ୍ରଭୁ ତାଙ୍କର କୃପା। ଗୋଟେ କେତେ ଗୋଟେ ପଥ, ଗୋଟେ ଜୀବ ଚବିଶ ଘଣ୍ଟା କୃଷ୍ଣ ଚିନ୍ତା କରିବ, ଖାଲି କୃଷ୍ଣ ଚିନ୍ତା ନୁହେଁ କୃଷ୍ଣ ସୁଖ ଚିନ୍ତା କରିବ। ଏଇଟା ଗୋଟେ ଟାସ୍କ, କୃଷ୍ଣ ଚିନ୍ତା କରିବାର ନାହିଁ, କୃଷ୍ଣ ଚିନ୍ତା କରିହବ ଜଣେ ହଁ ଚେଷ୍ଟା କରିକି ତା ମୁଣ୍ଡରେ ହଁ କୃଷ୍ଣ 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 ସେ କହିବ, ତାକୁ ସୁଖ ଲାଗୁ ଦୁଃଖ ଲାଗୁ ସେ ତା କୃଷ୍ଣ କୃଷ୍ଣ କହିବ କଣ ନାହିଁ। କୃଷ୍ଣ ସୁଖ ମୁଁ କୃଷ୍ଣ କିଭଳି ସୁଖ ଦେବି, ସେ ଆହୁରି ତତ୍ତ୍ୱ ଦିଗ କୃଷ୍ଣ ଚେତନା ଅର୍ଥ ହଉଛି ଏହା, କୃଷ୍ଣଙ୍କ ସୁଖ ପାଇଁ ଚବିଶ ଘଣ୍ଟା ମନେ ରହିବ, ହେଲେ କେମିତି ସମ୍ଭବ ହବ? ଗୋଟେ ଜୀବ ତାକୁ ଦେହ ଧାରଣା ରହୁଛି, ତାକୁ କ୍ଷୁଧା ଲାଗିଲେ ପିପାସା ଲାଗିଲେ ସେ ଶୋଷ ଲାଗିଲେ ଭୋକ ଲାଗିଲେ ସେ ପାଗଳ ହେଇଯାଉଛି, ଆଉ ହାଣ୍ଡି ପିଟି ଦେଇକି ବାଡ଼େଇ ଦବ ସିଏ, ଆଉ ଯେତେ ଗଣ୍ଡଗୋଳ ଦେଖିବ ସେ ପ୍ରଭାତ କହୁଥିଲେ ଯେତେ ଆପ୍ରିସିଏସନ ଯେତେ ଜିନିଷ ହଉଛି ବର୍ତ୍ତମାନ କେବଳ ଭୋଜନରେ, ଭୋଜନର ପ୍ରାଧାନ୍ୟ ପୁରା କଳି ଯୁଗରେ। ଆଉ ଯେତେ ଗଣ୍ଡଗୋଳ ସେଠୁ ତିଆରି ହଉଛି କୋଉଠି କୋଉଠି ବୋଲି ହଉ, ଯେ ଗଣ୍ଡଗୋଳଟା କୋଉଠି ତିଆରି ହଉଛି, ମଠ ମନ୍ଦିର ହଉ ଘରେ ହଉ ଯୋଉଠି ଦେଖିବ କେଉଁଠି, ସେ ଖାଇବା ପାଖରୁ ଷ୍ଟାର୍ଟ ହଉଥିବ, ସବୁ ଜୁଆ ଲାଳସା ପ୍ରବଳ ପ୍ରବଳ ଜୁଆ ଲାଳସା। ଆଗରୁ ଲୋକ ଆସି କଣ ମନ୍ଦିର ମାଗନ୍ତି, ଆଉ ଟିକେ ପ୍ରସାଦ ଅଛି ଦେଲ, ସେ ଯୋଉ ମୁଁ ଛୁଆଟି ବେଳେ ମୋର ମନେ ରଖିଛି ଏବେ ମନେ ପଡ଼ିଛି, ମୋର ଆଗରୁ ସବୁ ଏମିତି ମାଟି ସରାରେ ସବୁ କଣ ଦହି ଛେନା ହୁଏ, ସେ ନନା ମାନେ ସେ ଯୋଉ ଠାକୁରାଣୀ ସବୁ ଥାଏ ଗ୍ରାମ ଦେବତୀ ପାଖରେ, ନନା ମାନେ ସବୁ ତାକୁ ଚକୁଟିବେ ଗୋଡ଼ ଗୋଡ଼ ପକେଇ ନଡ଼ିଆକୁ ସବୁ ପାତି ପାତି କରି ସେ ଦାରେ ପାତି ପାତି କରି ନଡ଼ିଆ କାଟିବେ ଛୋଟ ଛୋଟ କରି ଚକୁଟି, ଛୁଆମାନେ ସବୁ ହାତ ଟିକେ, ସେ ବଡ଼ ଲୋକ ବି ଗାମୁଛା ଟିକେ ମାରିଦେ ଲୁଙ୍ଗି ଟିକେ ଲୁଙ୍ଗି ମାରିଦେଇ ଦେଲେ ନନା ଟିକେ, ଆଉ ତୁମେ ମଠକୁ ଯାଇ ସେ ହାତରେ ଟିକେ ଦେଲ ଦେଖିବା, ହାତ ନାହିଁ ବର୍ତ୍ତମାନ ଠୁଙ୍ଗା ସବୁ 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 ଜୁହା ଲାଳ ସାର ପୁରା ଜୁହାଟା ସଂସାର ବର୍ତ୍ତମାନ ଗ୍ରାସ କରିଦେଲା, ରାଜସିକ ଭାବନା ପ୍ରବଳ ହେଇଗଲା, ଭୋଜନର ପ୍ରାଧାନ୍ୟ ବଢ଼ିଗଲା, ସବୁ ତ ରାଜସିକ। ଏମାନଙ୍କୁ ଏ ବୈଦିକ ଜୀବନକୁ ପୁରା ଫେରିଯିବା ନା ଆମେ ପଛକୁ, ପ୍ରାକ୍ଟିକାଲି କିଛି କିଛି ତୁମକୁ ନିରାଶ ଲାଗିବ। ଯୋଉ ଲୋକମାନେ ସବୁ ପୁରୁଣା ଲୋକ ସେମାନେ ଦେଖିଲେ ବି ସେମାନେ ବିଶ୍ୱାସ କରିବେନି ଯେ ଏମାନେ ବାବାଜୀ ବୋଲି, ଲୋକମାନେ ଡାଉଟ୍ କରିବା କାରଣ ହଉଛି ଏହା ନା, ଗୋଟେ ଗାଡି ଘୋଡ଼ା ଚଢ଼ୁଛନ୍ତି ଆରାମସେ ରହୁଛନ୍ତି ଖାଇଛନ୍ତି ପିନ୍ଧି, ଏମାନେ କଣ ବାବାଜୀ ହେବେ, ଏମାନେ ଭକ୍ତ ହେଇପାରିବେ କାହିଁକି ସେ ଆଣି ଦେଖିଥିଲେ ବାବାଜୀ ମାନେ ସବୁ ଏମିତିଆ ଗାଡି ଚାଲୁଥିଲେ, ପାଦରେ ଚାଲୁଥିଲେ, ଚପଲ ମାଡ଼ୁନଥିଲେ, ସେ ଅରୁଣ ଡାଲମା ଖାଉଥିଲେ, ଏଗୁଡ଼ା କଣ ଏମିତି ସବୁ କରୁଛନ୍ତି, ଏମାନେ କେବେ ବାବାଜୀ ହେଇପାରିବେ, ସେ ଜାଣିଛନ୍ତି ସେଇଟା ବି ଏଇଟା ବି କେବେ ସମ୍ଭବ ହେବେ, କେବେ ବି ହେଇପାରିବନି, କେବେ ବି ହେଇପାରିବନି। ଆଉ ତୁମେ ସେଇଟାକୁ ଫଲୋ କଲେ କଣ, ଭାବଟା ତ ରାଜସିକ ରହିଛି ନା, କି ସେମାନେ ଗୋଟିଏ ଜିନିଷ ଜାଣନ୍ତିନି ଯେ କେବଳ ଗୋଟିଏ ଜିନିଷ ଯୋଉଟାକି ସମାଜକୁ ରକ୍ଷା କରିବ, ସାଧୁ ହେଇପାରୁ ଗୃହସ୍ଥ ହେଇପାରୁ କିଏ ବି ହେଇପାରୁ, ସେ ହେଉଛି ପ୍ରଭୁଙ୍କର ନାମଟା, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ। ଯଦି ଏଥିରେ କିଏ ସୁଧ ନ ହେଇପାରିଲା, ନିୟମଟା ପାଳନ କରି କଣ ସୁଧ ହବ, କେତେ ମଠ ମନ୍ଦିର ଟ୍ରାଡିସନ ମୁଁ ସବୁ ଦେଖିଛି, ବହୁତ ପୁରୁଣା ପୁରୁଣା ମନ୍ଦିର ଆମେ ରହିଛୁ, ସେତେବେଳେ ମୁଁ ସବୁ ଦେଖୁଥିଲି, ସେତେବେଳେ ମୋର ଭଗବାନଙ୍କ ଗୁରୁ ବୈଷ୍ଣବଙ୍କର ଗୋଟେ ଦୟା ଥିଲା, ମୁଁ ସେସବୁ ସବୁ ମୁଣ୍ଡର ସବୁ ମୋର ଛାପ ରହିଛି, ଦେଖେ କେତେ ଟ୍ରାଡିସନାଲ ସବୁ ସେବା କରନ୍ତି କିନ୍ତୁ କିଛି ନାହିଁ, କେହି ନାହାନ୍ତି। ଗୋଟେ ମଠ ରହୁଥିଲି ମୁଁ, ସେ ମଠ ଯୋଉ ସଂକୀର୍ତ୍ତନ ଜଣେ ସେ ମଠରେ ରହୁ, ତା ନାଁ କହୁନି, ସବୁ ମିଡ଼ିଆ ଆଜିକାଲି ମୁଁ ଦେଖିଛି ତାଙ୍କର ଯୋଉ ଶାଳଗ୍ରାମ ପୂଜା କରନ୍ତି କେମିତିକା କଣ, ସେ ଜଣେ ଲୋକ କୂଅ କୂପ ପାଣି କୂଅରୁ ପାଣି ଉଠେଇବେ, ଆଉ ସେ ଢେଙ୍କାନାଳ ସେ ଯୋଉ ବାସନ ମଜା ପିତ୍ତଳ ବାସନ ସବୁ ଜିନିଷ ହେଲେ କିଏ ମଠ ଦେଖିଲ, କିଛି କିଏ ନାହାନ୍ତି, ଷ୍ଟ୍ରିକ୍ଟ ନିୟମଟା ଷ୍ଟ୍ରିକ୍ଟ ହେଲେ କଣଟା ହବ, ମଠ ଭାଙ୍ଗି ସବୁ ପଡ଼ିଲେ କିଏ ନାହିଁ, ସେ ଜଣେ ପୂଜାରୀ ବାବା ଜଣେ ବସିଥିବେ କିଏ ନାହିଁ, ଏ ରାଜସିକ ଲୋକ ତୁମେ ପୁରୁଣା, ଏମାନେ ସବୁ ଭଗବାନଙ୍କ ଦୂତ ନା, ଆଉ ଏ ପୂର୍ବଧର ସବୁ ଭଗବାନଙ୍କ ଦୂତ, ଏ ପୁରୁଣା ଟ୍ରାଡିସନ ତୁମେ କରିବ, କିଏ କିଏ ଜଏନ କରିବେ କିଏ ମଠରେ, ମନ୍ଦିର କିଏ ଆସିବେ କି, କେତେଟା ମଠକୁ ମନ୍ଦିରକୁ ଯାଉଛନ୍ତି କହିଲେ, ଅଲଗା କୋଉ ମନ୍ଦିର ଯାଉଛନ୍ତି, ଇସ୍କନ ମନ୍ଦିର କାହିଁ ଆସୁଛନ୍ତି ଲୋକ, ଏଇ ମନ୍ଦିର କାହିଁ ଲୋକ କାହିଁ ଆସୁଛନ୍ତି, ମନ୍ଦିର ଜାଗା ନାହିଁ ସବୁ, ଏ ଭୁବନେଶ୍ୱର ଫୁବନେଶ୍ୱର ସବୁ ଦେଖ ଜାଗା ହବନି ମନ୍ଦିର ସନ୍ଧ୍ୟାବେଳେ, କାହିଁ ଲୋକ ଆସୁଛନ୍ତି, ସେ ଭଗବାନଙ୍କର ନାମ ହଉଛି, ଆଉ ଭଗବାନଙ୍କୁ କେମିତି ଜୀବମାନଙ୍କୁ ବର୍ତ୍ତମାନ ସ୍ଥିତିରେ ତାଙ୍କୁ କେମିତି, ଆଚାର୍ଯ୍ୟମାନଙ୍କର ଗୋଟିଏ ହେଲା ଶକ୍ତି, ଏଇଟା ଟ୍ରାଡିସନାଲ କଥା କହିବା ଗୋଟେ ବଡ ଜିନିଷ ନାହିଁ, ପୁରୁଣା ନିୟମଟାକୁ ପାଳନ କରିବା ଗୋଟେ ବଡ ଜିନିଷ ନାହିଁ, ସମସ୍ତେ କହିଦେଇପାରିବେ, ସେ ସ୍ଥିତିରେ ରହିବ କି, କେତେ ସେ ରାଧାକୁଣ୍ଡ ବୃନ୍ଦାବନ ରହିବା ଲୋକ ବର୍ତ୍ତମାନ ମିଡ଼ିଆକୁ ପଳେଇ ଆଇଲେଣି, ଆଉ ତୁମେ କଣ ପୁରୁଣା କଥା କହିବ, ଖାଇବାକୁ ମିଳିବନି ତୁମକୁ, ମୁଁ ତ ଖୋଲା ଲୋକ ମୁଁ ସିଧା କହିଦେଉଛି, ଆଉ ସବୁ ଦେଖୁନା ମିଡ଼ିଆ ଫେସବୁକ୍ ସବୁ ପଳେଇ ଆସିଲେଣି, ଲୁଚିକି ଯିଏ ରୁଦ୍ର ବସି ବସିକି ରହିପାରିବନି ବର୍ତ୍ତମାନ ଯୁଗ ଯୁଗ ସେମିତି ଚାଲିଗଲା ନା, ଶିଶୁ ଯୁଗ ଚାଲିଛି, ସେ ଜାଣିଛନ୍ତି ମନ୍ଦିର କେମିତି ହବ, ପ୍ରିନ୍ସିପୁଲ କ'ଣ ରହିବ, କ'ଣ ପ୍ରସାଦ ହବ, ତାଠାରୁ ଆଉ ବଢ଼ାଓନି, ତାଠୁ ଯଦି ବଢ଼େଇଦେଲ ଭୋଗି ହେଇଯିବ, ସେ ଜାଣିଛନ୍ତି। ନହେଲେ ଆଜିକାଲି ଯେତିକି ଆଗରୁ ବାବାଜୀ କିଏ ହଉଥିଲା, କିଏ ଭାବିଲେ ବାବାଜୀ ହଉଥିଲା, କହିଲେ ମୋତେ 2% ଲୋକ ବାବାଜୀ ହଉଥିଲେ ତାଙ୍କ ନିଜ ବୈରାଗ୍ୟରେ, 2-4% ଲୋକ ତାଙ୍କର ବୈରାଗ୍ୟ ଆସୁଥିଲା ବାବାଜୀ, ଆଉ କେ ଆଉ ଘରେ ଝଗଡ଼ା ଝାଣ୍ଟି ହେଲେ ଛୁଆ ପିଲା ବଢ଼ିଗଲେ ସ୍ତ୍ରୀ ସାର ନ ପଡ଼ିଲେ ସେ ବାବାଜୀ ବୁଢ଼ା ବୟସରେ, ସେ ବାବାଜୀ ବୁଢ଼ା ବୟସରେ ଟୋକା ବାବାଜୀ କୋଉଠି ଦେଖିଥିଲ, ଟୋକା ବାବାଜୀ ଯୋଉ ଦେଖିଥିଲ ଯୋଉ ମଠ ମନ୍ଦିର ସେ ଟୋକା, ଛୋଟ ପିଲାବେଳୁ ସେ ବ୍ରାହ୍ମଣ ଘର ଛୁଆ ହେଇଥିବ, ମା ତାକୁ ସେ ମା ତାକୁ କହିଥିବା ବିଧବା ହେଇଗଲା, ମା କହିଲ 2-3 ପୁଅ ଅଛି, ଗୋଟେ ପୁଅ ଦେଇଥିବ ବାବାଜୀ, ବୁଝିପାରୁଛ ନା ନାହିଁ, ଏମିତି ସବୁ ବାବାଜୀ ହଉଥିଲେ। ନହେଲେ ମାନସିକ କରୁଥିଲେ ଯୋଉ ଅଲେଖା ବେଳେ ମୁଁ ଗୋଟେ ବାବାକୁ ଗୋଟେ ଦେଇଦେବି, ପୁଅଟା ମୋର ବଞ୍ଚିକି ମରିଯିବ, ତ ଜାତକର ଅଛି ଏମିତି। ବୈରାଗୀର ବାବାଜୀ କେତେ ଜଣ ହଉଥିଲେ, ମୁଁ ତାର ସ୍ୱାଭାବିକ ବୈରାଗୀ ଆସି ବାବାଜୀ କେତେ ଜଣ ହଉଥିଲେ, ଶିଶୁ ନାହିଁ ଏଟା ନଥିଲା। ଟୋକା ବାବାଜୀ କୋଉଠି ଥିଲେ, ସବୁ ବୁଢ଼ା ନା, ଆଉ ବର୍ତ୍ତମାନ ଯଦି ବୁଢ଼ା ବାବାଜୀ ହେବେ, ବୟସ୍କ ଲୋକ ସବୁ ବାବାଜୀ ହେବେ, ପ୍ରଭୁପାଦ ସେ ନିଜ ବୟସ୍କ ସମୟରେ ମନ୍ଦିର କରିଛନ୍ତି, ସେ କହିଲେ ନାହିଁ ବୟସ୍କ ଲୋକ ରଖିବେନି, 44 କାମ ମନ୍ଦିର ଆଲାଉ କରନି, ମନ୍ଦିରଟା କରିଛନ୍ତି କିଏ, ସେ 70 ବୟସରେ ମନ୍ଦିର ଷ୍ଟାର୍ଟ କଲେ, 72-73 କିନ୍ତୁ ସେ କହିଲେ ରଖିବନି, କାହିଁକି କହିଲେ ଜାଣିଛନ୍ତି, ଏ ସବୁ ତ ସମୟ ଶକ୍ତି, ତୁମେ ଯଦି ତୁମ ମଠ ରଖିଲେ ବର୍ତ୍ତମାନ କ'ଣ ହବ, ବୁଢ଼ା ବଳ ଦେବ ଚାଷ କରିବ ହବ, ତୁ ଖଟି 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 ସବୁ ସଂସାରକୁ ଦେଇକି ଆଇଲ, ଏଠି ହେଲା ଆଣ୍ଠୁ ବଥା ଗୋଡ଼ ବଥା, ସେ ବୁଢ଼ା ବଳ ଦେବରୁ ଚାଷ କରିବ ନା, ଲାଜକୁ ମୋଡ଼ି ମୋଡ଼ି ସେ ଶୋଇବ, ତାକୁ ଉଠିବା ଦେଖିବ ମଣିଷ ଡାକିବ, ତୁମେ ଆଣିବ ଚାଷ କରିବା ନାହିଁ, ପୁଣି ବର୍ତ୍ତମାନ ଲୋକକୁ ଡାକିକି ଉଠେଇବ ସେ ବଳଦକୁ, ସେ ତ ସବୁ ସଂସାର ଶକ୍ତି ସବୁ ଦେଇକି ଆସିଲା ସଂସାରରେ, ବୁଢ଼ା ବୟସକୁ ଆସି ପହଞ୍ଚିବ, ଆରେ ତାର କେବଳ ଗୋଟେ ଲାଭ ହବ ଯଦି ସେଟା ପରମାର୍ଥଟା ପ୍ରାକ୍ଟିସଟା ତାର ଥିବ, କେଉଁଠି ସଂସାର ପ୍ରାକ୍ଟିସଟା ଥିବ, ତାର ବାନପ୍ରସ୍ଥ ନେଲେ ସେ କିଛି ଗୋଟେ ପାଇବ, ତାର ଗୋଟେ ଭକ୍ତିର ଅଭ୍ୟାସ ଅଛି, ସକାଳୁ ଉଠୁଛି ଜବ ଭୋଜନ କରୁଛି, ତାର ତାର କିଛି ଥିଲେ ସେ ଆସି କିଛି ପାଇପାରିବ, ନହେଲେ ହେଇପାରିବ। ମୁଁ କେତେ ଲୋକ ଦେଖିଛି ଯେମିତି, ଆଉ ଏଇଠି ରହିଲେ ବି ଫୋନଟା ଲଗେଇ ଦେଇଥିବି, ଘରେ କ'ଣ ଚାଲିଛି କ'ଣ ହଉଛି, ଏଠି ସଂସାରଟା ପୁରା କରି ସଂସାର ଜାଲ ଭିତରେ ପଶୁଛ, ଆଉ ସେ ଗୋଟେ ଛୋଟିଆ କାମ, ଏଇଟା ଗୋଟେ ଜୀବ ଗୋଟେ ଛୁଆକୁ ଗୋଟେ ଜଣେ ସାଧୁକୁ ଜଣେ ଜଣକୁ ଭଲ ପାଇଗଲେ ତା ହୃଦୟ ସେଠି ରହିଯାଉଛି, ଆଜି ଜନ୍ମ ଦେଇ ଖାଇ ପିଇ କରିକି ସଂସାର ବଢ଼େଇଛି, ତା ଛୁଆ ପିଲାକୁ ଭୁଲିଯିବ, ତୁମେ ଭୁଲିଯିବ, ତୁମ ନେଇ ବୃନ୍ଦାବନକୁ ରଖିଦେବି ବାବା ଯାଇଯିବ, ଭୁଲିଯିବ ନା କ'ଣ, ସେ ମୋ ପୁଅ କ'ଣ କରୁଛି ନା, ଆଉ ଝିଅ କ'ଣ କଲା, ମୁଣ୍ଡ ରହିଯିବ, କେବେ ମନା କରିଦେଲେ ପ୍ରହ୍ଲାଦ ମହାରାଜ, ଏଇଟା ହବନି କେବେ, ଆଉ ସାଧୁ କୃପା ବିନା ଜଣଙ୍କର କେବେ ସ୍ୱାଭାବିକ ବୈରାଗ୍ୟ ସଂସାର ଆସକ୍ତି କାଟିପାରିବନି, ଯେତେ ସଂସାର ମାଡ଼ ଖାଅ ତୁମେ କାଟିପାରିବ, ତେଣୁ ସେ ଜାଣିଛନ୍ତି ସବୁ ଭଗବାନଙ୍କ ଲୋକ ଥିଲେ, ସେ ଯୁବକମାନେ ସବୁ ଆସୁଛନ୍ତି, ଏମାନେ କଣ୍ଟ୍ରିବ୍ୟୁସନ୍ କିଛି କରି ସମାଜକୁ କିଛି ଦେଇପାରିବେ, ଯେ ଦିନରୁ ସାଧୁ ରହୁଛି ରୁହନ୍ତୁ, ଯିଏ ରହିଗଲା ରହିଗଲା, ଯେ ନହେଲେ ବ୍ରହ୍ମଚାରୀ ନ ରହିପାରିଲେ ତାର ବିବାହ ହେଲା, ଗ୍ରସ୍ତ ସିଷ୍ଟମକୁ ଯିବ, ଅସୁବିଧା କଣଟା ଅଛି, କମ୍ ସେ କମ୍ ଭକ୍ତ ହବ ଆଉ ସମାଜ ପାଇଁ କିଛି କରିବ, କାରଣ ସମାଜ ତ ଗୋଟେ ପୁରା ଭ୍ରଷ୍ଟ ଅଭିମୁଖୀ ନା, ଲକ୍ଷ ଲକ୍ଷ ଲୋକ ବର୍ତ୍ତମାନ ମାନେ ଭାସି ଯାଉଛନ୍ତି, ବର୍ତ୍ତମାନ କହିବାକୁ ଗଲେ ତାଙ୍କ ପରିବାର ଜୀବନ, ପରିବାର ଲୋକ ଭାସି ଯାଉଛନ୍ତି, ବା ଝିଅ ପିଲାମାନଙ୍କୁ ତ ଡର ପୋଷିଲେ ଆମେ ବାହା ହବୁନୁ, ବିବାହରେ କ'ଣ ହଉଛନ୍ତି ଦେଖୁଛନ୍ତି, ବିବାହ ବିଚ୍ଛେଦ ହେଉଛି, ମୋ ସାଙ୍ଗଟା ଏମିତି ହେଲାଣି, ସେ ତ ଏମିତି ହେଲାଣି, ଭଉଣୀର ଅବସ୍ଥା ଏହା, କାହିଁ ବାହା ହେବି, କିନ୍ତୁ ବିବାହ ନହିଁ ରହିବ କେମିତି ତୁମେ, ନାଇଁ ଠାକୁର ଡାକି ଟିକେ ବଞ୍ଚିକି ରହିବି, ତାଙ୍କ ମୁଣ୍ଡରେ ଏଇଟା ପୋଷିଲା, ଯଦି ବିବାହ ହେଲେ ସ୍ୱାମୀ ସ୍ତ୍ରୀ ତାଙ୍କ ଭିତରେ କଣ୍ଟ୍ରୋଲ, ସେମାନେ ସେ ଆସିଲେ କହୁଛନ୍ତି କୋଉଠି କିଏ ଠାକୁର ଟିକେ ଡାକିକି କେମିତି ବଞ୍ଚିବା, ସମସ୍ତେ ଖୋଜୁଛନ୍ତି, ପୁରା ଜଳୁଛି ପୁରା ସଂସାରଟା, ସଂସାର ଦାବାନଳ ସେଟା ଖାଲି ପଢ଼ୁଥିଲେ ପୁରୁଣା କାଳ, ସଂସାର ଦାବାନଳ କ'ଣ ଜାଣିନଥିଲେ, ଏବେ ତ ଜାଣିବେ ସଂସାର ଦାବାନଳ, ସେଥିପାଇଁ ସେଇ ଯୋଉ ଇସ୍କନ୍ ପ୍ରଭୁପାଦଙ୍କ ପ୍ରିନ୍ସିପୁଲଟା ଜଗତ ବର୍ତ୍ତମାନ ବଞ୍ଚଉଛି ନା, ଆଉ ସ୍ପିରିଚୁଆଲ ଜିନିଷଟା, ବର୍ଣ୍ଣାଶ୍ରମ ସିଷ୍ଟମ ତ ଭାଙ୍ଗି ଯାଇଛି, ବର୍ଣ୍ଣ ଆଶ୍ରମ ବ୍ୟବସ୍ଥା ତ ଭାଙ୍ଗି ଯାଇଛି, ଆଉ ସୁଖରେ କୋଉଠି ରହିବ ମଣିଷ, ସବୁବେଳେ ଡିସଏଗ୍ରିମେଣ୍ଟ ଉପରେ ବଞ୍ଚିବ, କିଛି କେଉଁଠି ଗୋଟେ ଶାନ୍ତି ରହିବ, ୟା ସ୍ୱାମୀ ସ୍ତ୍ରୀ ଦେଖିବ ତାଙ୍କ ଭିତରେ ଠିକ ନାହିଁ, ଭାଇ ଭାଇ ଭିତରେ ଠିକ ନାହିଁ, କୌଣସି ଜିନିଷ ନାହିଁ, ସବୁ କୋଲାପ୍ସ ହେଇଯାଇଛି, ଯୌଥ ପରିବାର ବି ନାହିଁ, ଆଗରୁ ପରିବାର କେମିତି ରହୁଥିଲେ, ସବୁ ଭାଇ ବନ୍ଧୁ, ସବୁ 2 ଭାଇ 4 ଭାଇ 5 ଭାଇ ଏକାଠି, କିଛି ନାହିଁ, ମୋର ଯୌଥ ପରିବାର ନାହିଁ, କୌଣସି ଯୌଥ ପରିବାର ନାହିଁ, ସବୁ ଇଣ୍ଡିଭିଜୁଆଲ ମେଣ୍ଟାଲିଟି, ଆଉ ରହିବେ ସବୁ କିଛି ସିଷ୍ଟମ, କିଛି ବ୍ୟବସ୍ଥା ନାହିଁ, ଆଚାର୍ଯ୍ୟଙ୍କର ଅବତାରଟା ସବୁବେଳେ ଜଗତର କଲ୍ୟାଣ ହୁଏ, ଜଗତର କଲ୍ୟାଣଟା ଭଗବାନଙ୍କର ଅବତାର ଯେତିକି ହେଇନି, ଆଚାର୍ଯ୍ୟଙ୍କ ଅବତାର ବେଶୀ ହେଇଛି, କାରଣ ଭଗବାନ ତ ଆସିବ କଣ ହାତ ଗଣତି ଲୋକମାନଙ୍କ ପାଇଁ, ସେ ଆସିବ ତାଙ୍କ ପାର୍ଷଦ ସାଙ୍ଗେ ଲୀଳା କରିଦେଇକି ଲୀଳାର ରେକର୍ଡଟାକୁ ରଖିଦେଇ ପଳେଇଗଲେ, ଲୀଳାର ରେକର୍ଡଟା ଯେଉଁ ଲୀଳା କରିଗଲେ ତାର ବିବରଣୀଟା ରହିଗଲା, ଆରେ ତାଙ୍କ ଲୀଳାଟାକୁ ଜୀବ ଜୀବ ତ ମରୁଛି ସଂସାର ଭିତରେ ତାର ପ୍ରୋବ୍ଲେମ ପାଇଁ, ସିଏ ଲୀଳା କଥା କ'ଣ ଶୁଣିବ, ମ ଏ ଯେମିତି ବର୍ତ୍ତମାନ ଲୋକଙ୍କୁ ବୁଝେଇବା ଆସିବେ ଠାକୁର ଲୀଳା ଶୁଣିବ, ମୋ ପେଟ ପୋଡ଼ୁଛି, ମୋ ଛୁଆ ଚାକିରିକୁ ଆଉନି, ମୋର ଏଇଟା ଅସୁବିଧା ଅଛି, ମୋ ବିଜନେସ୍ ଚାଲୁନି, ମୁଁ କଣ ଶୁଣିବି? ତାର ତ ପ୍ରୋବ୍ଲେମ୍, ତାର ସମସ୍ୟାଟା ବଢ଼ିଯାଇଛି ନା, ତା ସମସ୍ୟାଟା ଭିତରେ ପଶିକି ତୁମକୁ ସମାଧାନ କରିବାକୁ ପଡିବ। ଏଇଟା ଭଗବାନ କରିବେ, ଭଗବାନ ଏଇଟା କରିବେନି। କଂସର ସମସ୍ୟା ଭିତରେ ସମାଧାନ କରିକି ଭଗବାନ କ'ଣ ଆଉ କ'ଣ ତାକୁ କଂସକୁ ଭକ୍ତ କରିବାକୁ ପଡ଼ିଲା ନା? ଏଇଟା ବଦମାସଟା ଯାଉଛି, ଟିକେ ସଭା କରିବାର ଅଛି, ଚାଲ ମୋର ବିଜନେସ୍ ସମୟ କାହିଁ ମୋର, କାହା ଘର ଭିତରେ ଘରରେ ପଶିକି ବାବା କ'ଣ କରିବେ, ସାଧୁ କ'ଣ କରିବେ? ତା ଜୀବନ ତା ସଂସାର ଭିତରେ ପ୍ରବେଶ କରିବାକୁ ପଡ଼େ, ତା ଭିତରେ ନ ପଶିଲେ କି ଥିବ, ତା ଲୋକ ବୁଝିବାକୁ ପଡ଼ିବ, ସବୁ କଥା ବୁଝିବାକୁ ପଡ଼ିବ, ତାକୁ ବୁଝି ବୁଝି ତାକୁ ପୁଣି ଆଣିବାକୁ ପଡ଼ିବ। ଏଇଟା ଭଗବାନ କରିବେ। ସେଥିପାଇଁ ଆଚାର୍ଯ୍ୟ ଅବତାର ଯେତେ ଜୀବର କଲ୍ୟାଣ ହୁଏ, ଭଗବତ ଅବତାର ସେତେ କଲ୍ୟାଣ ହେଇପାରେନି। ତା ମାନେ ନୁହେଁ ଯେ ଭଗବାନଙ୍କର ପୋଜିସନଟା ମିନିମାଇଜ୍ କରାହଉଛି, କାରଣ ଆମ ଭଳିଆ ଜୀବମାନଙ୍କ ପାଇଁ ଯେଉଁମାନେ ସାଂସାରିକ ଲୋକ ସେମାନଙ୍କର କଲ୍ୟାଣ ଭଗବାନଙ୍କର ଅବତାର ନେଲା ପରେ କ'ଣ କଲ୍ୟାଣ ହବ? ସେ ତ ସଂସାର ଭିତରେ ତେଲ ଲୁଣ ସଂସାର ବୁଡ଼ିକି ରହିଛି, ତାକୁ ବାହାର କରିବ କିଏ? ତାକୁ ତାର କଥା ବୁଝେଇ ତାର ବ୍ୟବସ୍ଥା ହିସାବରେ ତାର ଅଧିକାର ହିସାବରେ ତା ସାଙ୍ଗରେ ଚାଲିବାକୁ ପଡ଼ିବ, ନହେଲେ ତ ଜଣେ ତ ବାହାରି ପାରିବନି ସଂସାର ଭିତରୁ। ସଂସାର ଭିତରୁ ତ ବାହାରି ଏଇଟା ଏତେ ସହଜ ନାହିଁ, ତୁମେ ଜାଣୁନଥିବେ, ତୁମେ ସଂସାର ବାହାରିଯିବ, ତୁମେ କେତେ ଥର ବଦରାଗି ହେଇକି କହିବା ଘର ଛାଡ଼ି ପଳେଇଯିବ, ପଳେଇଯିବ। ଯେତେ ସେ ଛୋଟ ପିଲାବେଳେ ମୁଁ ଶୁଣିଥିଲି ଏଣ୍ଡୁଅ ବୁଲି ବୁଲିକି ସେ ଶିଜୁବୁଦ୍ଧା ମୂଳକୁ ଛୁଆଟେ ସବୁ କୁହନ୍ତି, ମୁଁ ଛୁଆଟେ ଢଗ ସବୁ ଶୁଣିଥିଲି ନା, ସେଇଟା ମୁଣ୍ଡରେ ସବୁ ବର୍ତ୍ତମାନ ଭାଗବତରେ ଚାରି ସତ କଥା ଗୁଡ଼ାକ। ଆଉ ଏଣ୍ଡୁଅ ଏଣ୍ଡୁଅ ଦେଖିଛ ନା ନାହିଁ, ସେ କୁଆଡେ ଗଛକୁ ଯାଉ, ଯୁଆଡେ ଯାଉ, ସିଏ ଆସିକି ଶିଜୁବୁଦ୍ଧା ମୂଳରେ ରହିବ। ସେ ସେଇଭଳିଆ ତୁମେ ଯେତେ ଘୁର ଘୁର ର ପୁଣି ସେଠି ସେ ସଂସାର, ହେ ନାତି କ'ଣ କହିଦେଲା, ପୁଅ କ'ଣ କହିଦେଲା, ହେ ରାଗ ଲାଗିଯିବ, ମୁଣ୍ଡକୁ ନିଆଁ ଲାଗିଯିବ, ହେ ପଳେଇଯିବ, ପାଞ୍ଚ ଦିନ ଦଶ ଦିନ ଯିବ, ପୁଣି ମୁଣ୍ଡର ମନ ବଳ ବଳ ଶାନ୍ତି ହେଇଯିବ, କିଏ ଗୋଟେ ଫୋନ୍ କରିଦେଲା, ଯିଏ ଝିଅ ଫୋନ୍ କରିଦେଲା, କ'ଣ ବାପା ଏମିତି ତୁମେ ହେଲା ଘରେ ସଂସାରରେ, ହଉ ଆସ ଗଲା, ପୁଣି ବୁଲି ବେଳେ ଶିଜୁବୁଦ୍ଧା ମୂଳକୁ ଆସିବ। ସିଏ ଯେତେ ସଂସାରରୁ ଛାଡ଼ିବାଟା ସହଜ ଜିନିଷ ନୁହେଁ, କି ସଂସାର ଭିତରେ ରହିକି ଭଜନ କରିବାଟା ସଜା ଜିନିଷ, ଦୁଇଟା ବର୍ତ୍ତମାନ ହେଇଛି, ଆଉ ଟାଣିଲେ କାଟୁଛି, ଠେଲିଲେ କାଟୁଛି, ଯୋଉ ସବୁ ଛୁଆଟୁଆ ସବୁ ଢଗ ଶୁଣିଛୁ, କର ତ ନାହିଁ, କର ତ ଧାର ଦେଖିନ ଦୁଇଟା କାହିଁକି, ଗୋଟେ ଏପଟେ ଗୋଟେ ସେପଟେ, ସେ ଟାଣିଲେ କାଟିବ, ଠେଲିଲେ କାଟିବ। ବର୍ତ୍ତମାନ ସଂସାର, ସଂସାର ଭିତରେ ରହିଲେ ମଲୁ, ବାହାରିଲେ ବି ମଲୁ, ବାହାରିଲେ ଡର ଲାଗୁଛି, ସେ ଅଧାବା ବର୍ତ୍ତମାନ ସେ ହେଇଗଲେଣି, ମଠ ମନ୍ଦିର ରହିପାରିବି ନା ନାହିଁ, ସେଇ ପୁରୁଣା ବାବାଜୀ କି ରହୁନାହାନ୍ତି, କୁଆଡ଼େ ପଳେଇଗଲେଣି, କ'ଣ ହବ ମୋ ଅବସ୍ଥା, କିଏ ପଚାରିବ? ବର୍ତ୍ତମାନ ଭଗବାନ ଉପରେ ଭରସା କରିବା ଲୋକ ଜଣ ଅଛନ୍ତି, ଟାଣିଲେ କାଟୁଛି, ଠେଲିଲେ କାଟୁଛିବା, ମୁଁ କହୁଛି ସବୁ ଭଗବାନ ଉପରେ ଭରସା କରିବା ଲୋକ, ତାଙ୍କ ବର୍ଣ୍ଣାଶ୍ରମ ସିଷ୍ଟମଟା ତାଙ୍କର କୋଲାପ୍ସ ହେଇଯାଇଛି, ଆଉ ତାଙ୍କର ସଂସ୍କାରଟା ନାହିଁ, ସେ କ'ଣ ପ୍ରଭୁଙ୍କ ଉପରେ ବିଶ୍ୱାସ କରିପାରିବେ? କରିପାରିବେ, ବ୍ୟବସ୍ଥା ଉପରେ ବିଶ୍ୱାସ, ଏଇଟା ମୁଁ ସବୁବେଳେ ମନେ ରଖିଥିବ। ସେଭଳିଆ ଆରେଞ୍ଜମେଣ୍ଟ ଉପରେ ଫେତରା ବେଶୀ, କୃଷ୍ଣଙ୍କ ଉପରେ ଫେତ କମ୍, ସେ କୃଷ୍ଣଙ୍କ ଉପରେ ବିଶ୍ୱାସଟା ବହୁତ କମ୍, ବ୍ୟବସ୍ଥା ଉପରେ ବେଶୀ ବିଶ୍ୱାସ। ଏଠି କ'ଣ ଫେସିଲିଟିଜ୍ ମିଳିବ, ଏଇଟା କଳିଯୁଗ ଲୋକ ଦେଖନ୍ତି, ଭଗବାନ ଉପରେ ବିଶ୍ୱାସ ବହୁତ କମ୍ ଲୋକଙ୍କର, ତାର ସଂସ୍କାର ସେ ବିଶ୍ୱାସ ବିଶ୍ୱାସ କଲେ ନା, ସର୍ବତାମ ରାଜନ ବିଶ୍ୱାସ ନେବି ଯାଇଥିଲେ, ସେଟା ମୁଁ ସାଧୁ ହେବି, କିନ୍ତୁ ପଇସାଟା ମୋ ପାଖରେ ରହିବାର ଅଛି, ସାଧୁ ହବ ପଇସା କୃଷ୍ଣ ଦରକାର, ପଇସା କ'ଣ ଦରକାର? କେବେ ଛୁଆଟା ଆଇଲେ ସେ ସେୟା କହେ ନା ନା, ମୁଁ ଦେଖିଲି ଆଜ୍ଞା, ମୁଁ ସେଠି ଚାକିରି କରୁଛି, ତାପରେ ମୁଁ ବ୍ରହ୍ମଚାରୀ, ମୁଁ ଏଇଟା କି ବ୍ରହ୍ମଚାରୀ, ମୋତେ କି ପାଠ ପଢ଼ୁ, ମୋ ଗୁରୁ ଏଇଟା ଶିଖେଇ ନାହାନ୍ତି, ତୁ କହୁଛୁ ମୁଁ ବ୍ରହ୍ମଚାରୀ ହେବୁ, ପୁଣି ଚାକିରି କ'ଣ ଦରକାର ନା, ବୁଢ଼ା ବୟସରେ ପଇସା, ତୁ କି ବ୍ରହ୍ମଚାରୀ ହେବୁ, ଆକାଉଣ୍ଟ ଖାଲି କରିକି ମଗା, ଆକାଉଣ୍ଟ ଖାଲି କରିକି ଏଠି ଆସିବୁ ମଗୁଛି, ତୋ ତୋ ପଇସାଟା ଅଛି, ତୋର ଭରସାଟା କାହା ଉପରେ, କୃଷ୍ଣ ଉପରେ ରହିବ, ପଇସା ଉପରେ ରହିବ, କୃଷ୍ଣ ଉପରେ କେବେ ରହିବନି। ବ୍ୟବସ୍ଥା ଉପରେ ଯିଏ କୃଷ୍ଣ ଉପରେ ବିଶ୍ୱାସ ଅଲଗା, ବ୍ୟବସ୍ଥା ଉପରେ ବିଶ୍ୱାସ ଅଲଗା, ଟିକେ ସାଧୁକୁରୁ ଜାଣିଛନ୍ତି କୃଷ୍ଣ ଉପରେ ବିଶ୍ୱାସ ଲୋକଙ୍କର କମ୍, ବ୍ୟବସ୍ଥାଟା କରିଦେଇଗଲେ, ବ୍ୟବସ୍ଥାଟା କରିଦେଇଗଲେ ବ୍ୟବସ୍ଥା ଉପରେ ବିଶ୍ୱାସ କରିବା ପାଇଁ ନୁହେଁ, କୃଷ୍ଣଙ୍କ ଉପରେ ବିଶ୍ୱାସ କରିବା ପାଇଁ। ଯୋଉମାନେ ଆଜି କହୁଛନ୍ତି ଇସ୍କନ ଖରାପ, କାହିଁ ଖରାପ ବୋଲି କହିଲେ, ସେ ବ୍ୟବସ୍ଥାକୁ ଦେଖି ଆସିଥିଲେ, କୃଷ୍ଣଙ୍କୁ ଦେଖି ଆସିନାହାନ୍ତି। ଆଉ ଯଦି ତୁମ ବ୍ୟବସ୍ଥା ଦେଖି ଆସିଲ, ତୁମ ଚେତନାଟାକୁ ବଢ଼ାଅ ଯେ କୃଷ୍ଣ ଏଠି ମୋର ଟେକ୍ କେୟାର କରିବେ, କୃଷ୍ଣ ମୋର ଦାୟିତ୍ୱ ନେବେ, ବ୍ୟବସ୍ଥା ଉପରେ ତୁମେ କାହିଁ ବିଶ୍ୱାସ କରୁଛ, ବ୍ୟବସ୍ଥାଟା ତୁମ ପାଇଁ କରାଯାଇନି, ତୁମର କୃଷ୍ଣଙ୍କର ଭକ୍ତିଟା ପାଇବ ସେଥିପାଇଁ କରାହେଇଛି, ତୁମେ ଯୋଉଭଳି ଭାବରେ ଚାହିଁବ ତୁମର ଦେହ ସୁଖ ପାଇଁ, ତ ସେଥିପାଇଁ ଏଠି କରାହେଇଛି, ଏଇଟା ଏଣୁ ଭୋଗକେନ୍ଦ୍ର ନା କ'ଣ, ଏଠି କୃଷ୍ଣ ସେବା ପାଇଁ କରାହେଇଛି। ଜଣେ ସେବକର ଯେତିକି ବ୍ୟବସ୍ଥା ଦରକାର, ଯେମିତି ପ୍ରଭୁଙ୍କୁ ପ୍ରଶ୍ନ କରାହଉଛି, ଆପଣ ଏତେ ଭଲ ମନ୍ଦିରରେ କାହିଁକି ରହୁଛନ୍ତି, ଭଲ ବିଲ୍ଡିଂରେ କାହିଁକି ରହୁଛନ୍ତି? ପ୍ରଭୁ କହିଲେ ରାଜାର ଯୋଉ ଚାକର ସେ କୋଉଠି ରହିବ, ରାଜବାସ ପାଖରେ ରହିବ ନା, ଆଉ ସେ କ'ଣ କୁଡ଼ିଆ ଭିତରେ ରହିବ? ତ ଚାକର ଯୋଉ ବ୍ୟବସ୍ଥାଟା କରାଯାଇଛି ସେଟା ରାଜକୀୟ ବ୍ୟବସ୍ଥା ନୁହେଁ, ତାକୁ ରହିବାକୁ ପଡୁଛି କାହିଁ ସେବା କରିବା ପାଇଁ, ସେଟା ରାଜକୀୟ ବ୍ୟବସ୍ଥା, ସିଏ ସେଠି ଭାବେ ଏଇଟା ମୋ ପାଇଁ କରାହେଇଛି ନାହିଁ, ତୁ ଚାକିରିଟା ତତେ ବାହାର କରିଦିଆଯିବ। ସାଧୁଗୁରୁମାନେ ଯେଉଁ ବ୍ୟବସ୍ଥାଟା କରିଛନ୍ତି ସେଟା କେବଳ ଏଇଥିପାଇଁ କରାହେଇଛି, ସେବା ପାଇଁ କରାହେଇଛି, ଫେସିଲିଟି ନେବା ପାଇଁ ନୁହେଁ। ମୁଁ ଏଇଟା କରୁଛି, ମୁଁ ଏଇଟା କରୁଛି, ମୁଁ ଏତେ ଦିନ ଭକ୍ତ ରହିଛି, ତୁମେ କଣ କଣଟା କଲ, କଣଟା କଲା ଏଠି, ତୁ କଣ ଏଠି ଫେସିଲିଟି ନେବା ପାଇଁ ଆସିଛ? ସେ ଜଣେ ସେ ମୁଁ ସେ କହିଲା, ମୁଁ ଜୀବନକୁ ଦେଇଛି, କଣ ଜୀବନ ଦେଇଛ, ଜୀବନ ଦେଇଛି କଣ ଫେସିଲିଟି ନେବା ପାଇଁ? ସଂସାର ଯିଏ ଜୀବନ ଦେଇଛି ତା ପୁଅ କହିପାରିବ କଥାଟା? ତୁମେ ତ ଜୀବନ ଦେଇଛ ଖଟି 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 କାଠି ହେଇଗଲଣି, କହିଲ ଦେଖ ପୁଅକୁ, ଜୀବନଟା ଦେଇଛି, ଶୁଣିବ ଜୀବନ ଦେଇଛ, ଶୁଣିବ ତୁମ କାମ ତୁମେ କରିଛ, ମୁଁ ଏତେ କରିଛି, ମୁଁ ଏତେ ସେତେ କରିଛି, ଏଇଟା କିଛି ନାହିଁ, ଇଏ ପାଠ ଆମର ନାହିଁ, ଏସବୁ ଯିଏ ତତ୍ତ୍ୱ ଜାଣିନି, ଯେଉଁଟା ଯେଉଁ ବୋକା ଗୁଡ଼ାକ, ଏଇଟା କି ବାବା ଯିବେ ସବୁ, କି କେଉଁ ଭକ୍ତ ହେବେ, ତତ୍ତ୍ୱ ଜାଣନ୍ତିନି। ବ୍ୟବସ୍ଥା ସାଧୁଗୁରୁ କରିଛନ୍ତି ସେବା ପାଇଁ, ସେବାର ବ୍ୟବସ୍ଥା କରାହେଇଛି। ଆମେ ତ ଯେହେତୁ ଆମ ଚେତନା ତ ଉନ୍ନତ ନାହିଁ, ଆମେ ବ୍ୟବସ୍ଥାକୁ ଦେଖିକି ଆସୁଛେ, କିନ୍ତୁ ବ୍ୟବସ୍ଥା ତୁମକୁ ସାହାଯ୍ୟ କରୁଛି ଚେତନାକୁ ଉନ୍ନତ କରିବା ପାଇଁ। ତୁମେ ବ୍ୟବସ୍ଥା ଭିତରେ ରୁହନି, ଭଲ ଖାଇବାକୁ ମିଳୁଛି, ଭଲ ରହିବାକୁ ମିଳୁଛି, ଏଠି ବେଶୀ ପରିଶ୍ରମ କରିବାର ନାହିଁ, ମୋ ଜୀବନଟା ମୁଁ କଟେଇଦେବି, ଥୋଡ଼ା ଥୋଡ଼ି ତୁମକୁ ମାୟା ଛାଡ଼ିଦେବ, ଜୀବନଟା କଟେଇଦେବ, ମାୟା ମାୟାଟା କାହାକୁ ଧରିବି, ତୁମ କରମଫଳଟା ଥିଲା ମଧ୍ୟ ମାୟା ତୁମକୁ ଧରି ରଖିବ, ଘରେ ରୁହ କି ମଠରେ ରୁହ, ଆରାମରେ ବଞ୍ଚିବା କଥା ଚିନ୍ତା କରନି, ଆରାମରେ କେବେ ମାୟା ବଞ୍ଚିବାକୁ ଦେବନି, କାହିଁକି କର୍ମଫଳଟା କର୍ମଫଳ ଗୋଡ଼େଇ ଧରିବ ନା କଣ, ମଠରେ ରହିବ କର୍ମଫଳ ଛାଡ଼ିଦେବ ନା କଣ, ଭଜନରେ କର୍ମଫଳ ଯିବ, ଭଗବାନଙ୍କ ଭଜନ, ମହାପ୍ରଭୁ ଆମର ମହାପ୍ରଭୁଙ୍କର ପ୍ରାଧାନ୍ୟଟା ସେ ସିଷ୍ଟମ ରହିଲେ, ମହାପ୍ରଭୁଙ୍କ ପ୍ରାଧାନ୍ୟ କେବଳ ଗୋଟିଏ ଜିନିଷରେ, ଗୃହେ ଥାକ ବନେ ଥାକ ସଦା ହରି ବୋଲି ଥାକ, ବାରମ୍ବାର ମହାପ୍ରଭୁ ଏଇଟା କହିଛନ୍ତି, ଗୃହେ ବା ମନେ ଥାକେ ଆଗୋରାଙ୍ଗ ବୋଲି ଡାକେ ନରୋତ୍ତମ ମାନେ ମାଗେ ତାର ସଙ୍ଗ, ଆମର ଭଜନ କରି ଏଇଟା ବଡ଼ କୁହାଯାଇଛି। ତୁମେ ଯଦି ଭାବୁଛ ମୋର ବିବାହ ହେଇକି ଭଜନ କରିପାରିବି, କର ଭଜନ କର, ଯଦି ଭାବୁଛ ବ୍ରହ୍ମଚାରୀ ହେଇକି ଭଜନ କରି କର, କିନ୍ତୁ ଭଜନଟା ମୁଖ୍ୟ, ବ୍ୟବସ୍ଥାଟାକୁ ମୁଖ୍ୟ ଭାବରେ, ବିବାହ ହେଇଗଲେ ମୋର ଭଜନ ହବ, ବିବାହଟା ତୋର ଭଜନ କାରଣ ନୁହେଁ, ଭଜନ ତୁମକୁ କରିବାକୁ ପଡ଼ିବ, ବିବାହ ନ ହବାଟା ଭଜନର କାରଣ ନୁହେଁ, ବିବାହ ନହେଲେ ତୁମକୁ ଫ୍ୟାସିଲିଟି ଅଛି ଭଜନ କରିବାର, କରିବାକୁ ପଡ଼ିବ କିଏ, ତୁମକୁ କରିବାକୁ ପଡ଼ିବ, ଭଜନଟା ପ୍ରାଧାନ୍ୟ। ସେଥିପାଇଁ ଏ ଯେଉଁ ପ୍ରାଚୀନ ବ୍ୟବସ୍ଥା ଗୁଡ଼ାକ ରହିଛି ସେଇଟା ବର୍ତ୍ତମାନ ଯୁଗରେ ଲାଗୁ ହେଇପାରିବ ନାହିଁ। କିନ୍ତୁ ସେ ମୁଁ ବିଦେଶୀ, ସେ ଯେଉଁ ଲକଡାଉନ୍ ନଥିଲି ତ ମୁଁ କ୍ଲାସ୍ ଥିଲି, ମୋର ତ ସବୁଠୁ ପୁରୁଣା କଥାଟା ଭଲ ଲାଗେ, ମୁଁ ତାକୁ ଶୁଖୁଏ, ସେଠି ସେ କହିଲା କହିଲା ଆମେ ଏଇଟା ଆମକୁ ଭଲ ଲାଗେନି, ମୁଁ ତ ଏଇଟା ଜାଣିନି, କାରଣ ଆମେ ତ ଇଣ୍ଡିଆରେ ଇଣ୍ଡିଆରେ ପ୍ରିଚିଂ କରୁଛୁ, ଆମେ ସବୁ ଟ୍ରାଡିସନାଲ୍ କଥା, ସେ କହିଲା ଆମେ ଆମେ ଏଇଟା ଶୁଣିଲେ ଆମକୁ ଡିଷ୍ଟର୍ବ ଲାଗେ, କାରଣ ଆମ ପ୍ରଭୁ ଏଇଟା ସବୁ କହିନାହାନ୍ତି, ମୁଁ ସତ କଥା ଆଉ ନା, ପ୍ରଭୁ ତ ଆମକୁ ଏଇଟା କହିନାହାନ୍ତି, ଆମେ ନିରାଶ ହେଇଯିବୁ, ଆମକୁ କେବଳ କହିଛନ୍ତି ତୁମେ କେମିତି ଚାଣ୍ଟିଂ କର ଆଉ ସେବା କର। ସେ ପୁରୁଣା କଥା ଶୁଣିଲେ ଏମିତି ମ୍ୟାରେଜ୍, ଆମ ତାଙ୍କ ସବୁ ମ୍ୟାରେଜ୍ କଥା, ଆମ ଇଣ୍ଡିଆରେ ଏମିତି ମ୍ୟାରେଜ୍ ହୁଏ, ଆମ ଫାଦର ମଦରଙ୍କ ରିଲେସନ୍ସିପ୍ ଏଇଟା, ମୁଁ ତ ଭାବୁଥିଲି ଇଣ୍ଡିଆନ୍ କଲଚର ସବୁ ଜାଣେ, ସେ ଆମର ସେଇଟା ଶୁଣିଲା ବେଳକୁ ଆମ ରିଆକ୍ସନ୍ ଆସିଛି, ମୁଣ୍ଡା ଆମ ବାପା କେମିତିକା, ଆମେ କେମିତି ମ୍ୟାରେଜ୍ କରିଥିଲୁ, ହେ ପ୍ରଭୁ ସେଗୁଡ଼ା ସବୁ କିଛି କହିନାହାନ୍ତି, କେତେବେଳେ କହିନାହାନ୍ତି ମୁଁ ନୁହେଁ, କହିଛନ୍ତି ଆମ ଇଣ୍ଡିଆ ଟ୍ରାଡିସନ୍ କେମିତି, ମଝିରେ ମଝିରେ କହିଛନ୍ତି, କିନ୍ତୁ ମୋଷ୍ଟଲି ସବୁ ଫୋକସ୍ ଦିଅନ୍ତୁ ହରିନାମଙ୍କର। ବର୍ତ୍ତମାନ ସଭ୍ୟତାରେ ବି ସେମିତିଆ, ଭାରତରେ ସେମିତି ହେଇଗଲା ନା, ଭାରତରେ କ'ଣ ଏମାନେ ସବୁ ଅଧା ବିଦେଶୀ ହେଇଗଲେଣି ଆଉ, ଆଉ ବିଦେଶୀମାନଙ୍କଠୁ ବଡ଼ ଭୟଙ୍କର, ଭାରତୀୟମାନେ ବିଦେଶୀମାନଙ୍କଠୁ ଅଧିକା ଭୟଙ୍କର, କାହିଁ ଭୟଙ୍କର, ତାଙ୍କ ପାଇଁ ଦୁଇଟା କଲଚର ରହିଲା, ହାଇବ୍ରିଡ୍ ଯେମିତି କରନ୍ତିନି ବାବୁଲି, ହାଇବ୍ରିଡ୍ କ'ଣ ବୁଝିପାରୁଛନ୍ତି, ଯେ ବଡ଼ ପୋଟଳ, ବଡ଼ ବଡ଼ ପୋଟଳ, ହାଇବ୍ରିଡ୍ଟା ବଡ଼ ହୁଏ, ଅରିଜିନାଲ ଯେଉଁଟା ଜିନିଷ ସେଇଟା ଛୁଟିଆ ହେଇଛି, ଦେଶୀ ପୋଟଳ କ'ଣ ଟିକେ, ହାଇବ୍ରିଡ୍ଟା ବଡ଼, ବର୍ତ୍ତମାନ ସବୁ ହାଇବ୍ରିଡ୍। ଭାରତରେ କ'ଣ ରହିଲା, ଧର୍ମ ଭାବନାଟା ରହିଲା ଭାରତୀୟ, ଭୋଗ ରହିଲା ବିଦେଶ, ଧର୍ମର ଭୋଗଟା କରିବା କେମିତି, ସେ ସବୁ ତୀର୍ଥ ଦେଖ, ସବୁ ତୀର୍ଥର ଭିଡ଼, ଏ ପୁରୀ ଫୁରୀ ସବୁଆଡ଼େ ଯଦି ଦେଖିବ ସବୁଆଡ଼େ ଭିଡ଼ ଖାଲି, ଧର୍ମ ଭାବନାଟା ଅଛି ନା, ଆଉ ଧର୍ମସ୍ଥାନଟା ଭୋଗ ସଜେଇ ଦିଆଗଲା, ମାନେ ଚିଙ୍ଗୁଡ଼ି ମାଛ ବିକ୍ରି ହେଉଛି, ହୋଟେଲ ସବ ସ୍ପୋର୍ଟିଂ ଫୋଟିଂ କରିକି ସେ ଖାଇଗଲେ ସବୁ, ବିଦେଶରେ ଏମିତି ନାହିଁ, ବିଦେଶରେ ଭୋଗ ଜାଗା ଗୋଟେ, ତାଙ୍କର ଭୋଗ ଜାଗା ଯୋଉଠି ସେ ତାଙ୍କର ସେ ଯେଉଁ ଭୋଗ ଜାଗାକୁ ସେ ଭୋଗ ଜାଗାକୁ ଯିବେ, ଭାରି ଡିସିପ୍ଲିନ, ଏଇଟା ତ ଇଏ ତ ଅସଭ୍ୟ ସବୁ, ହେ ଖାଇ ପିଇ ଦେବେ, ଫୋପାଡ଼ ଦେବେ, ଏଇଠି ପଲିଥିନ ପକା, ସେଠି ପଲିଥିନ ପକା, ଶୃଙ୍ଖଳା ଅଛି ତାଙ୍କର, କିଛି ନାହିଁ ନା, ବିବାହ ଶୃଙ୍ଖଳା କୌଣସି, ଭାରତୀୟ ଲୋକମାନେ ବିଦେଶରେ ମୁଁ ଯେତେ ବିଦେଶ ଦେଖିଛି, ସେ ସ୍ପେନ୍ ଯାଇଥିଲି, ସେ ସ୍ପେନ୍ ଗୋଟେ ସେଇଟା ତାଙ୍କର ମନ୍ଦିରଟା ଥିଲା, ରଥଯାତ୍ରା ଥିଲା, ମୁଁ ଯାଇଥିଲି, ସେଇଟା ହେଉଛି ଇଏ ପାଖରେ, କୋଉ ପାଖରେ, ସି ବିଚ୍ ପାଖରେ, ବଡ଼ ଟୁରିଷ୍ଟ ପ୍ଲେସ୍, ଆଉ ସେ ଡାକିଥିଲି ତାଙ୍କ ରେଡ଼ିଓରେ କହିବା ପାଇଁ ମୁଁ ଯାଇଥିଲି, କ'ଣ ତା ନ୍ୟୁଜ୍ ପାଇଁ, ମୁଁ ସେ ଦେଖୁଥିଲି ଇଣ୍ଡିଆନ୍ ଗୁଡ଼ା, ଯେତେ ଇଣ୍ଡିଆନ୍ ଦେଖୁଥିଲି ତାଙ୍କ ଡ୍ରେସ୍ ହେଉଛି ଖରାପ ସବୁ ବିଦେଶୀଙ୍କଠାରୁ, ମୁଁ ସେଠୁ ତାଙ୍କୁ ଇଣ୍ଡିକେଟ୍ କରି କହୁଛନ୍ତି ଦେଖ ଆମେ ଇଣ୍ଡିଆନ ମାନେ ସେଠି କ'ଣ ଏଠି ହେଲେ, ତାଙ୍କ ଛୁଆ ପିଲା ସବୁ ନଷ୍ଟ, ମାନେ ବିଦେଶମାନଙ୍କ ଡ୍ରେସ୍ ବରଂ ଭଲ, ସେମାନେ ପୁରା ଖରାପ, ପୁରା ତାଙ୍କର ଭୋଗ ବୁଦ୍ଧିଟା ପ୍ରବଳ ହେଇଯିବ। ବର୍ତ୍ତମାନ ଭାରତ ଅବସ୍ଥାଟା ସେ ବର୍ଣ୍ଣାଶ୍ରମ ସିଷ୍ଟମଟା ପୁରା ନଷ୍ଟ ହେଇଗଲା, ପୋଷିଗଲା, ସେଇଟା ଭକ୍ତିଧାନ ଠାକୁର ଜାଣିଥିଲେ ନା, ଆଉ ସେମାନେ ତ୍ରିକାଳଦର୍ଶୀ, ଆଉ ସେଥିପାଇଁ ସେ କହିଥିଲେ ପ୍ରଭୁପାଦ ତୁମେ ଯାଅ ଭକ୍ତିବିଧାନ, ତୁମେ ଯାଅ ଅଭୟ, ତୁମେ ଯାଅ ବିଦେଶକୁ ପ୍ରଚାର କର, ବିଦେଶକୁ ପ୍ରଚାର କରିବାଟା ବର୍ତ୍ତମାନ ମୁଁ ବୁଝିପାରୁଛି କାହିଁକି ପାଶ୍ଚାତ୍ୟ ଦେଶ ତାରିଣୀ ସେ ହେଲେ, ବିଦେଶ ପ୍ରଚାର କରିବା ମାନେ ଏ ତ ଭାରତୀୟ ଲୋକ ତ ସବୁ ବିଦେଶ ହେଇଗଲେଣି, ଆଉ କ'ଣ ବମ୍ବେ ଦିଲ୍ଲୀ ଯାଉନା ଦେଖିବ କ'ଣ ହେଉଛନ୍ତି ସବୁ, ତୁ ଲାଜ ଲାଗିବ ଦେଖିଲେ ଝିଅ ବୋଉଗୁଡ଼ାକ ସବୁ ହାଫ୍ ପ୍ୟାଣ୍ଟ ପିନ୍ଧିଲେଣି, ଲାଜ ଲାଗିଲେ କ'ଣ ଏଇ ବୋହୁଡ଼ା ଏମିତି କ'ଣ ହାଫ୍ ପ୍ୟାଣ୍ଟ ପିନ୍ଧିକି ଆସୁଛି, ଜାଣେଇ ପାରିବନି ଆମକୁ ସବୁ, ଏଇଟା ଆମେ ସବୁ ଦେଖିନୁ ମୁଣ୍ଡ ସବୁ ଖରାପ ହେଇଯାଏ, କ'ଣ ପ୍ରଭୁପାଦ ଯାହା କହିଥିଲେ ସବୁ ସେଇଆ, ଆଉ ସେଇଟା ବର୍ତ୍ତମାନ ସେଇଟା ସାହାଯ୍ୟ କରୁଛି ନା, ତୁମେ ଯେତେ ହାଫ୍ ପ୍ୟାଣ୍ଟ ପିନ୍ଧ କି ଫୁଲ୍ ପ୍ୟାଣ୍ଟ ପିନ୍ଧ କି କ'ଣ ସ୍ପୋର୍ଟିଂ କର କି ଯାହା କର, ପାଗଳା ମନ ସେତେବେଳେ ପାଗଳ ବି କରିବ, ଯିବ କୁଆଡ଼େ ଆଉ ମାଡ଼ ପିଟା ପିଟି ଲାଗି ସେ ପୁଣି ମନ୍ଦିର ଖୋଜିବେ, ଦେଖ କେତେ ମନ୍ଦିର ବସୁଛନ୍ତି ମନ୍ଦିର ଯାଇ ଆସି ଚୁପଚାପ ମନ୍ଦିର ବସିଥିବେ, ଦେଖ କାହିଁକି ଚୁପଚାପ ବସୁଛନ୍ତି କ'ଣ ବୋଲି ବୁଝୁଛନ୍ତି ବାବୁ, ମନ୍ଦିର ଯାଇ ସାଧୁ ଭଳିଆ ବସିଥିବେ, ଗୋଟେ କ'ଣ କୁ ସେ କରର ବସିଥିବେ, କାହିଁକି ବସିଛି ତୁ ଭାବୁ ଭକ୍ତ, ଭକ୍ତ ନାହିଁ ହେଇଛି ମାଡ ସେଣେ, ସେଟା ପିଟା ହେଇଛି ମାୟା ପାଟିଛି, ଚୁପଚାପ ସାଇଜିକି ଆସି ବସିଛି, ଡାକୁଛି ପ୍ରଭୁ କେମିତି ଗୋଟେ କୂଳପାଳ ଲଗାଅ, ଆଉ ସେଠି କୀର୍ତ୍ତନ ଶୁଣିବ ପ୍ରସାଦ ଟିକେ ପାଇବ, ଦେଖିବ ସାଧୁ ଜାଣିଛନ୍ତି ନା ସବୁ, ଭଗବାନଙ୍କ ଲୋକ ସିଏ ଜାଣିଛନ୍ତି ଆଉ, ଆଉ ମନ୍ଦିରକୁ ଚାଲି ଆସୁଛନ୍ତି ଭଗବାନଙ୍କୁ ଡାକି ଆଣିକି ନା କ'ଣ, ସେ ହେଣେ ସେଣେ ସବୁ ଚାଲିଛି, ନିଆଁ ଜଳୁଛି ଘରେ, ଏଠି ଆସିଲେ ବସିଲେ ଦେଖ କୀର୍ତ୍ତନ ଟିକେ ଶୁଣ, ଏ ଯେଉଁ ସବୁ କ୍ଲାସ୍ ଆମ ଭୁବନ ସବୁ ଦେଖିଛି ନା, ସେ ଆସି ବସିଥିବେ ବସିଥିବେ ବସିଥିବେ, ସେ ଆସନ୍ତି ସବୁ ଅଲଗା ଉଦ୍ଦେଶ୍ୟରେ, କାରଣ ଫେଡ଼ାପ ଘରେ ମଣ୍ଡଳ ହେଉଛି, ଦେହ ମନ୍ଦିର ଯାଏ ବୁଲି ଆସିବେ ଠାକୁରଙ୍କ ଘରେ ବସିଥିବେ, ସେଠି କିଏ ପ୍ରବଚନ ଦେଉଛି, ହେଲେ କଣେ କଣେ ଅନୁଥିବେ କ'ଣ କହୁଛି ବାବା, ସେଠି ଦୁଇପଦ କଥା କାଣ୍ଡ ଡେରିଏ, ଏତେ ଭଲ କଥାଟା ସେ ଶୁଣିଲା, ପ୍ରସାଦ ଟିକେ ପାଇଲା, ଠାକୁରଙ୍କୁ ଦେଖିଲା, କୀର୍ତ୍ତନ ଶୁଣିଲା, ଯେତେବେଳେ ପୁଣି ଘରକୁ ଗଲା ପୁଣି ଘରେ ସେ ନାଟକ ଆରମ୍ଭ ହେଲା, ପୁଣି କୁଆଡ଼େ କୁଆଡ଼େ ଆସିବ, ଆରେ ସେଠି ଗଲେ ଭଲ, ଆଉ ଏଠି କ'ଣ ସନ୍ଧ୍ୟାବେଳଟା ଯାହା କଟିଯାଉ, ସେଠି କମ୍ସେ କମ୍ ସନ୍ଧ୍ୟାବେଳେ ଆସିବ ରୁଟି ଖାଇକି ଶୋଇଯିବି, ସେୟା କରୁଛନ୍ତି ନା ଆଉ କ'ଣ, ତୁମର ଏଠି ବଜାରକୁ ଟାଉନ୍ରେ ମନ୍ଦିରକୁ, ଗାଁ ଗହଳିରେ କ'ଣ କରୁଛନ୍ତି ସନ୍ଧ୍ୟା ବାଜିଲେ ବଜାରକୁ ପଳେଇ, ସେ ଘରେ ରହିଲା ମାନେ ଖଟର କାଟର, ଖଟର କାଟର କରିବେ, ସେ ତାର ରୋଷେଇ ରୋଷେଇ କରନ୍ତି, ଯିବି ଯାହା ଦୁଇପଦ କହୁଛି କହୁଛି ଖାଇଦେଇକି ଶୋଇଯିବି, ଆଉ ଟାଉନ୍ ବଜାର ସେ ସନ୍ଧ୍ୟା ବାଜିଲେ ମନ୍ଦିରକୁ ପଳେଇବି, ଆଉ ପ୍ରଭୁ ସେ ଜାଣିଛନ୍ତି ନା, ଆଉ ସେଥିପାଇଁ ଓଲଟା କହିଲେ ନା, ପ୍ରଭୁ ସବୁ ଓଲଟା କଲେ, ସେ ଭଗବାନଙ୍କ ଲୋକ ଆଉ ସବୁ ଓଲଟା କଲେ, ଆଗରୁ ମଠ ମନ୍ଦିର କୋଉଠି ହଉଥିଲା, ମନୁ ମହାରାଜଙ୍କ ଶିକ୍ଷା ହିସାବରେ ମନ୍ଦିର ବୃକ୍ଷମାନଙ୍କ ବୃକ୍ଷ ମାନେ ଜଙ୍ଗଲ ଭିତରେ ରହିବ, ବୃକ୍ଷ ପରିବେଶ ଭିତରେ ରହିବ ନା ନଦୀ ଭିତରେ ରହିବ, ନଦୀ ତଟରେ ରହିବ ରହିବ, ସେ ନାହିଁ ସବୁ ଓଲଟା ଜାଣିଛନ୍ତି, ତାଙ୍କ ଭଗବାନ ପ୍ରେରଣା ଦେଉଛନ୍ତି, ଆଉ ମନ୍ଦିର ମନ୍ଦିର ଗୁଡ଼ା କୋଉଠି ହବା ଦରକାର, ସହରରେ ହବା ଦରକାର, ସେ ଜାଣିଛନ୍ତି ସହର ନିଆଁ ଜଳିବ ଆସିବ ଏଇଠି ଯିବ କୁଆଡ଼େ, ଯଦି ମାଛ ଯଦି ଧରିଛି କି ସେ କ'ଣ କରିବ, ସେ ଜାଣିଛି କେଉଁଠି ବସିଦେଲେ ମୁଗୁରାଟା ଏ ସବୁ ମାଡ଼ ଖାଇକି ଆସିକି ପହଞ୍ଚିବ, ଆସି ଜାଣିଛନ୍ତି ସେ ସବୁ ସେଥିପାଇଁ ସବୁ ମନ୍ଦିରରେ ଖୋଲିଲେ କେଉଁଠି ସିଟିରେ କହିଲେ ମୋ ଗୁରୁଦେବ ରାଜାମାନଙ୍କୁ ସବୁ ଭିକାରୀ କରିଥିଲେ, ସେ ରାଜାଘର ଛୁଆ ନା ପ୍ରଭୁପାଦ ହୁଅନ୍ତୁ, ଯେତେ ସବୁ ଠାକୁରଙ୍କର ଶିଷ୍ୟମାନେ ସବୁ ରାଜାଘର ଛୁଆ, ଶିକ୍ଷିତ ବି ସେମିତିକା ଦେଖନ୍ତୁ, ଆଉ ରୂପ ସୁଖ ବଡ଼ ବଡ଼ ସ୍କଲାର ସବୁ ସଂସ୍କୃତ ପଢ଼ୁଥିଲେ, ଅନ୍ୟର ଛୁଆଙ୍କୁ ସବୁ ସବୁ ଭିକାରୀ କରିଦେଉଥିଲେ, ଠାକୁର କହିଲେ ମୁଁ ଓଲଟା କରିବି, ମୁଁ ଭିକାରୀମାନଙ୍କୁ ସବୁ ରାଜା କରିବି, ପ୍ରଭୁପାଦ କହିଲେ ମୁଁ ଭିକାରୀମାନଙ୍କୁ ସବୁ ସନ୍ୟାସୀ କରିବି, ସେ ସେଠି କ'ଣ ସବୁ ରାଜାମାନଙ୍କୁ ସବୁ ମୁଁ ସବୁ ସନ୍ୟାସୀ କରୁଥିଲି ଭିକାରୀ କରୁଥିଲି, ମୁଁ ଏଇଟା ଭିକାରୀ ଗୋଟେ ଆଗ ଜଣ ମୁଁ ସବୁ ରାଜା କରିବି, ଦେଖୁ ନା ବିଦେଶ ଲୋକଙ୍କୁ କୁଆଡ଼େ ସବୁ ରାସ୍ତା କଟ ତାଙ୍କ ମାଣିକ ସବୁ ଦଣ୍ଡ ଧରିକି ସଂସ୍କୃତ ପଢ଼େଇ ପ୍ରବୋଚକ କରି ସଂସାରକୁ ତିଆରି କରିଦେଲେ, ତାଙ୍କ ଭଗବାନଙ୍କ ଶକ୍ତି ସବୁ ଆସୁଥିଲା, ସେଇଟା ସେ ପ୍ରିନ୍ସିପୁଲ ଆଚାର୍ଯ୍ୟଙ୍କୁ କହିବାର ତାତ୍ପର୍ଯ୍ୟ ହେଲା, ଆଚାର୍ଯ୍ୟଙ୍କ ପ୍ରିନ୍ସିପୁଲଟା ହିଁ କାମ ଦେବ, ଆଉ କିଛି କାମ ଦେବନି, ତୁମେ ଯେତେ ବଡ଼ ଫିଲୋସଫି ଜାଣ ଯେତେ ପ୍ରକାର ପ୍ରବଚନ ଦିଅ ସେଟା କିଛି କାମ ଦେବନି, ସେ କିଛି ଦିନ ଖାଲି ମାଇଣ୍ଡ ଆଡ଼ଜଷ୍ଟମେଣ୍ଟ କରିବେ ତାପରେ କିଛି ହୋଇପାରିବେ, ବର୍ଣ୍ଣାଶ୍ରମ ସିଷ୍ଟମ ଘୁଷୁଡ଼ି ଯାଇଛି, ଆଉ ତମ ସେ ସଂସ୍କାରଟା କିଏ ଦେଇପାରିବ, ତେଣୁ ଆଚାର୍ଯ୍ୟମାନେ ଯେଉଁ ନିୟମ ଦେଇଛନ୍ତି ସେ ନିୟମକୁ ଆମେ ପାଳନ କରିକି ହରିନାମଟା ଠିକ ଭାବରେ ଆମେ କରିପାରିଲେ ତାହେଲେ ଆଗକୁ ଟିକେ ପ୍ରଗତି ହେବ, ନହେଲେ ହେଇପାରିବନି, ନହେଲେ ଏ ଯେଉଁ କର୍ମର ଯେଉଁ ଜିନିଷ ଗୁଡ଼ା ସବୁ କୁହାହେଇଛି ତ କିଏ ପାଳନ କରିବ, କ'ଣ ଗୋଟେ ଲୋକର କେମିତି ଆସିବ, ସେଥିପାଇଁ ପ୍ରଭୁ ବାରମ୍ବାର ଭାବରେ କୃଷ୍ଣ ଚେତନା କଥା କହୁଛୁ, କୃଷ୍ଣ ଚେତନା ତୁମେ କର୍ମ କର, ସମତ୍ୱ ହବ, ଜଣେ ଯୋଗ ମାନେ ଫଳ ଆକାଂକ୍ଷା ଛାଡ଼ିବ, କର୍ତ୍ତୃତ୍ୱ ଅଭିମାନ ଛାଡ଼ିବ, କେମିତି ହବ ଏଇଟା ସମ୍ଭବ ହେଇପାରିବନି, ତେଣୁ ଜଣଙ୍କୁ ବହୁତ ବିଶେଷ କରି ଆମେ ଭକ୍ତମାନଙ୍କ ପାଇଁ ଏ ପ୍ରସଙ୍ଗରେ ଯଦି ଆମେ ଆଲୋଚନା କରିବା,
ଭକ୍ତମାନଙ୍କ ପାଇଁ କେବଳ ଏତିକି ତାକୁ ସବୁବେଳେ ସ୍ଥିର ବୁଦ୍ଧି ସମ୍ପନ୍ନ ହେବାକୁ ପଡିବ ଯେ କେମିତି ଆଚାର୍ଯ୍ୟମାନେ ସାଧୁଗୁରୁ ଯେଉଁ ଉପଦେଶ ଦେଇଛନ୍ତି ଯେଉଁ ନିୟମଟା ଦେଇଛନ୍ତି ଆମକୁ ସେଟା ଷ୍ଟ୍ରିକ୍ଟଲି କରିବାକୁ ପଡିବ। ଚାରିଟା ନିୟମ ମୋତେ କୁହାହେଇଛି, ମୁଁ ଚାରିଟା ନିୟମ ପାଳନ କରିବି, ହରିନାମ କରିବି, ମଙ୍ଗଳାରତି ଆସିବି, ଭାଗବତ ପଢ଼ିବି, ସମୟଟା ମୁଁ ନଷ୍ଟ କରିବି, ସେବା କରିବି, ମୋ ସମୟ ଯେମିତି ନଷ୍ଟ ନ ହେବ। ତାପରେ ଆମ ପ୍ରଗତି କଥା ଚିନ୍ତା କରିବା, ଆଗେ ସ୍ଥିରତା ଚିନ୍ତା ଦରକାର। ବର୍ତ୍ତମାନ ଗୋଟେ ଜିନିଷ ସ୍ଥିର ହୁଅ ତାପରେ ପ୍ରଗତି କରିବ, ଅସ୍ଥିର ଲୋକ କ'ଣ ପ୍ରଗତି କରିବ? ଯାହା ଗୋଡ଼ ଷ୍ଟ୍ରଙ୍ଗ ନାହିଁ ସେ ଭାର ବୋହିପାରିବ, ଯାହା ଗୋଡ଼ଟା ଷ୍ଟ୍ରଙ୍ଗ ନାହିଁ, ଯାହା କମର ଠିଆ ହେଉନି ସେ କ'ଣ ଭାର ବୋହିପାରିବ? ଆଗକୁ ବଢ଼ିବାକୁ ହେଲେ ଆଗେ ସ୍ଥିର ଦରକାର, ଯେ ଏଇଟା ସ୍ଥିର ଜୀବନ, ମୁଁ ବଞ୍ଚିବି, ଭକ୍ତିରେ ରହିବି, ଯେକୌଣସି ଅବସ୍ଥାରେ ଭକ୍ତିରେ ରହିବି, ଭକ୍ତି ଛାଡ଼ିବିନି, ଏଇଟା ସ୍ଥିର ଜୀବନ। ଆଉ ସ୍ଥିର ଦ୍ୱାରା କେମିତି ଜଣେ ଭାର ବୋହି କେମିତି ବୋହିପାରିବ, ଯେମିତି ତା ଓଜନଟା କେମିତି ନେଇପାରିବ, ସେ ଯେତେ ଆଚାର୍ଯ୍ୟ ପ୍ରିନ୍ସିପଲଟାକୁ ଧରିବ ନଲେଇପାରିବ। ଠିକ୍ ଅଛି, ହରେ କୃଷ୍ଣ, ଜୟ ଭଗବତ ଗୀତା କି ଜୟ ଶ୍ରୀ ପ୍ରଭୁପାଦ କି ଜୟ ଶ୍ରୀ ଗୁରୁଦେବ କି ଜୟ ନିତାଏ ଗୌର ପ୍ରମାଣ।
ଗୋପାଳ।